যদিও শাস্ত্রের বিধিধর্ম সব দিয়া যাইছে, শাস্ত্র যেতে বিধিধর্ম দিয়া যাইছে, যেতে নিয়ম রখা যাইছে, কোণসি মানব কোণসি সময় শাস্ত্র সমস্ত বিধুকে পালন করে পারি, যেতে নিয়ম রয়েছে, যেমতি গোটে মনুষ্য কেবল বিধি পালন করে করে তার পড়ে যাওয়া দিন, প্রাতরু শয্যা ত্যাগ করিবার যে মন্ত্র রয়েছে, পাদ ভূমিরে পাদ দেব তার মন্ত্র রয়েছে, প্রণাম করিয়া মন্ত্র, স্নান করিয়া মন্ত্র, যা কুহ মলমূত্র ত্যাগ করে, শৌচক্রিয়া, ভোজন, যেত জিনিস রয়েছে, যে বিধি রক্ষা হয়েছে, সব বিধি সব লোক পালন করে পারিবে, বিশেষ করে কলেজ লোক সাউন্ড ঠিক কর, জাঁপার কমিটি সাউন্ড হচ্ছে, কোণী বিধি সে পালন করে পারিবে, সে ভগবান যদি সবু বিধি নিজে প্রতিষ্ঠা করেছেন, কিন্তু শেষের সব বিধি কাটিদেলে, সর্বধর্মান পরিত্যাজ্য মামেকম শরণম ব্রজ, এতে বিধিধর্ম কাটিদিয়েছেন, ধর্ম সমস্ত বিধিধর্মকে ভগবান নিজে প্রতিষ্ঠা করেছেন, কিন্তু যদি আমি সমস্ত বিধিধর্ম মানিকি কেবল সে বিধিধর্মকে হি ধরিবা, কৃষ্ণঙ্ক শরণ ন যাইপারিবা, সে বিধিধর্ম আমার ভক্তি দেওয়া যথেষ্ট নুহতি, তেমন আমার যে পন্থা হল শরণাগত, সে আমার শরণাগতির পন্থা, এটা আমি ভগবান শরণ যাচ্ছি, তেমন আমার বি বিধি রয়েছে, শরণাগত হওয়া যে বিধি আমি সেই বিধি যাবু, কর্মকাণ্ডের বহুত বিধি রয়েছে, আমি সেই বিধি যাইপারিবু, ভোজন করিয়ার বিধি রয়েছে, বসিবার জপ কেমতি করা যাব, ভোজন কেমতি করা যাব, কেউ দিগরে ভোজন করা যাব, আমি সব বিধি পালন করে পারিবু, আমার শরণাগতির বিধি আমি মানে পালন করছু, প্রেমিক যে সে বিধি পালন করতে কি না তাকে আমি অনুসরণ বা অন্বেষণ করে পারিবে, কারণ বিধি তাঁর পছরে চলে, আমি বর্তমানে বিধি পছরে যাচ্ছে, প্রেমিক মানুষ সে প্রেম রাস্তায় যায়নি, তাঁর পছরে বিধি গোড়ে গোড়ে কি যায়, কারণ সে বিধিটা কাপাই শাস্ত্র রখা যাই, যে পাপরে মতি রজগুণ তমগুণ আশ্রয় করছেন, সে বিধি ন রহলে সে সত্যগুণ আসবে, সংস্কার আসবে, সে বহু বিধি দিয়ে যাই, আর যে স্বাভাবিক ভগবত আসক্ত তাঁর বিধি কোণ আবশ্যক আছে, যেভাবে বংশীদাস বাবাজী মহারাজ সে বড় বড় পিঙ্কা করে পিঙ্কা টাণুলে, পিঙ্কা লোক দেখ পিঙ্কা টাণি, পিঙ্কা আগর লোক খাতে না ধূপত্র ভাড়া তাকে টাণি, সে পুরোনা লোক মানে সব খাওয়া সেটা, সে সাধারণ লোক মানে যেমনি কর্ম করতে, যেমন গৌরকৃষ্ণদাস বাবাজী মহারাজ আমার শ্মশান কু গলা মানে স্নান করা পড়ে, এ শ্মশান কু যাও মানে শ্মশানের ভূমিটা ছুঁলে তোমার স্নান করা পড়ে, কিন্তু সে শ্মশানের যে বস্ত্র পকা যায় তাকে আনি, সে তাঁর তো কোণী কৌপিন নথায়, সে কোণী গৃহস্থর বস্ত্র মাগি আনি কৌপিন করতে, সে তো ভিক্ষ মাগান্তি, তাঁর বস্ত্র কিছু নথায়, শীত দিনে যে বস্ত্র গোড়াইবে, এই যে শ্মশানের গঙ্গা কূলের গঙ্গার যে বিসর্জন দিয়ে দিকে সে যে বস্ত্র পড়ে থাকে, সে বস্ত্রকে আনি ঘোড়াইক সে চলে, তা বিধি এত বিধি না, বিধি ধর্ম সে পালন করতে, আমি বিধি ধর্মের আবশ্যক আচার্য মানে এইপাই করেছেন, আমার সংস্কার কম অছি, আর মতিটা সবুলে ভোগরে রয়েছে, সেপা আনবাই সংস্কার আনবাই আচার্য মানে বিধি দিয়েছেন, নন্দ মহারাজ যে ভুল করেছেন না, না শাস্ত্রজ্ঞ যে প্রেমিক সে তা পছরে বিধি যাচ্ছে, সে ভাল ভাবে জাঁচান যে পারণা সময় বহু কম অছি, যদি আসুর বেড়ার মু স্নান ন করি তার পারণা বেড়াটা পড়ে যাব, কিন্তু ইয়ে যোগমায়ঙ্কর ইচ্ছা যে কোণী অসুর আসি বরুণ পাখ নিয়ে গেলে, এবং বরুণ পাখে তো দেখলে বরুণ দেখলে ভগবান কৃষ্ণ নিজে আসছেন, বহু উৎফুল্লিত হয়ে বরুণ দর্শন করছেন, বরুণ স্তুতি করবে ভগবান স্তুতি করছেন, কারণ ইয়ে যেতে সব লীলা রয়েছে, দেবতা মান পাখু যা, যম লোক যা, বরুণ বরুণালয় যা, ভগবান তাঁর ঐশ্বর্য প্রতিপাদ করছেন, কিন্তু যদিও মানব লীলা সবুলে ভগবান মানব লীলা করছেন, কিন্তু শাস্ত্রের মর্যাদা কেতে রয়েছেন, বিধি শাস্ত্রের মর্যাদা কু যদি ভগবান স্থাপন ন করি যাবে, ভগবান এত লীলা করা পাবে লোক কাল্পনিক বলে মনে করছেন, ভগবতাকে ভগবান কেতবে প্রতিষ্ঠা করা ন চাইলে যোগমায় প্রতিষ্ঠা করে দিকে, ভগবান অলগা উপরে লীলা করে পারে, যেমনি গোবর্ধন ধারণ কলে ভগবান কোণ একা ইন্দ্রক কেবল ইন্দ্র আসলে ইন্দ্র বর্ষা করলে তারপরে গোবর্ধন ধারণ কলে, যে গোবর্ধন ইচ্ছা লা ভগবান মধ্যে ধারণ করতে বলে, তাহলে ভগবান কোণ একাকি নিয়ে গোবর্ধন হাতের ধরি পারে, সে তাঁর চড়ুলে তাঁর শয়ন করুলে, সে শয়ন করুলে, আসে তাঁর বক্ষের ক্রীড়া করুলে, সে গোহরে রাধারাণী সহ লীলা করুলে, তাঁর ଏସବୁ ଯେତେ ଲୀଳା ହେଲା ତାର କାରଣ କଣ ରହିଛି? ଯଦି ଏ ଲୀଳା ସବୁ ନିତ୍ୟ କିନ୍ତୁ ଭଗବାନଙ୍କର ଯୋଗମାୟା ଚାହାନ୍ତି ଯେ ମୋ ପ୍ରଭୁଙ୍କୁ ବି ମୋ ପ୍ରଭୁ ଯାଉନାହାନ୍ତି ଐଶ୍ୱର୍ଯ୍ୟକୁ ପ୍ରତିପାଦିତ କରିବା ପାଇଁ, କିନ୍ତୁ ମୋତେ ପ୍ରତିପାଦିତ କରି ରଖିବାକୁ ପଡିବ, ନହେଲେ ଭବିଷ୍ୟତରେ ତାଙ୍କର ଏଇ ଯେ ମାଧୁର୍ଯ୍ୟଟାକୁ ଲୋକ କଣ ମନେ କରିବେ? ଗୋଟେ କାଳ୍ପନିକ ବୋଲି ମନେ କରି, ଭଗବାନଙ୍କର ଯଦି ମାଧୁର୍ଯ୍ୟ ଲୀଳାଟା ଏଟା ସମାଜରେ ଗୋଟେ କାଳ୍ପନିକ ନା ଆଉ ଗୋଟେ କାଳ୍ପନିକ ବୋଲି, କିନ୍ତୁ ଏ ଯେଉଁ ପୁତନା ଲୀଳା, ଅଘାସୁର ଲୀଳା, ବକାସୁର ଲୀଳା, ରାସ ଲୀଳା, ଏଗୁଡ଼ାକ ସବୁ କାଳ୍ପନିକ ବୋଲି ଲୋକ ଜ୍ଞାନ କରୁଛନ୍ତି ନା ଆଉ ଐଶ୍ୱର୍ଯ୍ୟଟା ରାମଚନ୍ଦ୍ର ମହାପ୍ରଭୁଙ୍କର ଯେଉଁ ଲୀଳାକୁ ତାକୁ କେହି କାଳ୍ପନିକ ଜ୍ଞାନ କରନ୍ତିନି, କାରଣ ତାଙ୍କର ଲୀଳା ଅଛି, ତା ସହିତ ସବୁ କଣ ରହିଛି? ଐଶ୍ୱର୍ଯ୍ୟ ରହିଛି, ସବୁ ଐଶ୍ୱର୍ଯ୍ୟ ସବୁ କିଏ ଦେଖେଇଛନ୍ତି, ତ୍ୟାଗର ନିଦର୍ଶନ ଦେଖେଇଛନ୍ତି। ସଂସାର ଲୋକର ଚିତ୍ତରେ ସେ ଜିନିଷଟା ବସିଯିବ, ମାଧୁର୍ଯ୍ୟଟା ବସିବନି। ମଧୁର ଜିନିଷଟା କେବଳ ଗୋଟେ ସଂସାର ଲୋକ ହୃଦୟରେ ବସିବନି, ତା ହୃଦୟରେ ତ୍ୟାଗ, ନୀତି, ବୈରାଗ୍ୟ, ଜ୍ଞାନ ଏଗୁଡ଼ା ଟିକିବ। ଯଦି ଆମେ ଦଶମ ସ୍କନ୍ଦର ପ୍ରଥମ ଗୋପଲୀଳା ଗୁଡ଼ିକ ପଢ଼ିବା, ସେଥିରେ ଯେଉଁ ଜ୍ଞାନ ଗୁଡ଼ିକ ଅଛି ସେଗୁଡ଼ା କେଉଁ କାହା ପାଇଁ ଜ୍ଞାନ? ସଂସାର ଲୋକ ପାଇଁ କିଛି ଜ୍ଞାନ ନାହିଁ। ପ୍ରଥମ ସ୍କନ୍ଦରୁ ଦଶମ ସ୍କନ୍ଦର ପ୍ରଥମ ଅଧ୍ୟାୟରୁ ଯେତେ ଲୀଳା ରହିଲା ପ୍ରଭୁଙ୍କର ଦ୍ୱାରକା ପର୍ଯ୍ୟନ୍ତ, ସେ ମଥୁରା ପ୍ରବେଶ ପର୍ଯ୍ୟନ୍ତ, ସେ ଲୀଳା କୌଣସି ଲୋକର ପ୍ରବେଶର ଅଧିକାର ନାହିଁ ସଂସାର। ସେଥିପାଇଁ ଆଚାର୍ଯ୍ୟମାନେ ଏଗୁଡ଼ା କିଛି କୁହନ୍ତିନି। ସେସବୁ ମାଧୁର୍ଯ୍ୟ ଲୀଳା, ମାଧୁର୍ଯ୍ୟ ଲୀଳାରେ ପଶିପାରିବେନି କିଏ, ସଂସାର ଲୋକ କିଛି ବୁଝିପାରିବେ। ତାଦେହରେ ଜ୍ଞାନ, ସେ ଯେଉଁ ଜ୍ଞାନ ରହିଛି ସେ କେବଳ ଭକ୍ତମାନଙ୍କ ପାଇଁ ଜ୍ଞାନ। ପୁତନା ଉଦ୍ଧାର କଲେ, ବକାସୁରକୁ ଉଦ୍ଧାର କଲେ, ଭକ୍ତମାନଙ୍କ ପାଇଁ ଜ୍ଞାନ। କୃଷ୍ଣ ଲୀଳା କେବଳ ମାଧୁର୍ଯ୍ୟ ଲୀଳା ଯେଉଁ ଗୁଡ଼ିକ ସେଗୁଡ଼ା କେବଳ ଭକ୍ତମାନଙ୍କ ପାଇଁ। କୃଷ୍ଣଙ୍କର ଜ୍ଞାନ ନବ ତ ଅଛି, କୃଷ୍ଣ ସାର୍ବଜନୀନ ଜ୍ଞାନ ଦେଲେ ଭଗବତ ଗୀତାରେ, ଭାଗବତରେ ଯେଉଁ ତାଙ୍କର ଲୀଳା ସେଟା ସାଧାରଣ ଲୋକମାନଙ୍କ ପାଇଁ ନୁହେଁ, ସେଟା କେବଳ ଭକ୍ତମାନଙ୍କ ପାଇଁ। ମାଧୁର୍ଯ୍ୟ ଲୀଳା, ମାଧୁର୍ଯ୍ୟ ଲୀଳାକୁ ଲୋକ କାଳ୍ପନିକ ବୋଲି ଜ୍ଞାନ କରି ଲୋକମାନଙ୍କର ହୃଦୟରେ ରାମଜୀଙ୍କର କଥା, ତ୍ୟାଗର କଥା ଏଇଟା ବେଶୀ ପ୍ରବେଶ କରିବ। ପୁଣି ତ୍ୟାଗ ଯଦି ନୀତି ବିରୁଦ୍ଧ ହୁଏ ତାକୁ ବି ଲୋକ ମାନିବେନି। ତ୍ୟାଗଟା, ରାମଜୀଙ୍କର ତ୍ୟାଗଟା ସବୁ ଭଲ ରହିଲା, ସୀତାଙ୍କୁ ଯେତେବେଳେ ତ୍ୟାଗ କରିଦେଲେ ସେଥିପାଇଁ ତାଙ୍କ ଲୋକ ଦୋଷ ଦେଲେ। ଚୈତନ୍ୟ ମହାପ୍ରଭୁ ବହୁତ ତ୍ୟାଗ କଲେ, ସବୁକିଛି କରିଦେଲେ, କିନ୍ତୁ ଚୈତନ୍ୟ ମହାପ୍ରଭୁ ଲୋକମାନେ ଆଦର କରିଦେଲେ ଗୋଟିଏ ଜିନିଷ ପାଇଁ, କ'ଣ? ସମସ୍ତଙ୍କୁ ବାବାଜୀ କରିଦେଲେ, ହେ ସମସ୍ତଙ୍କ ଘରେ ତ ଛଡ଼ାଇକି ନାମ କୀର୍ତ୍ତନ କରାଇଲେ, ଆଉ ପତ୍ନୀଙ୍କୁ ଏଭଳି ତ୍ୟାଗ କରିକି ପଳେଇ ଆଇଲେ ଗୋଟିଏ ପୁଅ। ଯେତେବେଳେ ସାଂସାରିକ ଧର୍ମର ସାଂସାରିକ ଲୋକର ଯେତେବେଳେ ତାର ସଂସାରର ଭୋଗ ଦୃଷ୍ଟିରେ କୌଣସି କିଞ୍ଚିତ ବାଧା ଆସିବ, ସେ ଜ୍ଞାନ, ସେ ବୈରାଗ୍ୟ ଯଦି କିଛି ବାଧା ଆସିବ, ସଂସାର ଲୋକ କେବେ ଗ୍ରହଣ କରିବେନି, କେବେ ଗ୍ରହଣ କରିବେନି। ସେଥିପାଇଁ କୃଷ୍ଣଙ୍କ ଲୀଳା ସାଧାରଣ ଲୋକମାନଙ୍କ ପାଇଁ ନୁହେଁ, ମହାପ୍ରଭୁଙ୍କ ଲୀଳା ବିଲକୁଲ କାହା ପାଇଁ ନୁହେଁ, ବାହାର ଲୋକ କିଛି ବୁଝିପାରିବେନି। ତେଣୁ ଭଗବାନ କୃଷ୍ଣଙ୍କର ଯେଉଁ ଗୀତାରେ ଯେଉଁ ଜ୍ଞାନ ଦେଇଛନ୍ତି ସେଇ ଜ୍ଞାନଟା ସାର୍ବଜନୀନ ଜ୍ଞାନ। ଏସବୁ ଲୀଳା ମାଧୁର ଜିଲ୍ଲାରେ ଏମାନେ କି ପ୍ରବେଶ କରିପାରିବେ? ତାଙ୍କ କଳ୍ପନା ଭଳିଆ ଲାଗିବ, ଯେ ଲୋକମାନେ ଯେଉଁ ହରିବଂଶ ପଢୁଛନ୍ତି, ଯେଉଁ ଲୋକ ଲୋକ ସବୁ ପଢୁଛନ୍ତି, ସେ କଣ କିଛି ବୁଝିଛନ୍ତି ନା? ସେ କହିଲେ ହରିବୋଲ ଦେବା ବେଳେ ଆସିବେ, ତା ହୁଳି ପକେଇ ହରିବୋଲ ପକେଇ ଶଙ୍ଖ ମାରିଦେଲା ମା ତାରା ସହିଲା, ସେମାନଙ୍କୁ ବୁଝନ୍ତିନି। ଏସବୁ ମାଧୁର୍ଯ୍ୟ ଜିନିଷ ନା, ଲୋକମାନେ ଉପଦେଶ କେବଳ ନେବେ, ଯେତେ ଶାସ୍ତ୍ରର ଜ୍ଞାନର ଉପଦେଶ ଲୋକମାନେ ନେବେ କେବଳ ଗୋଟେ ଜିନିଷ ପାଇଁ, ମୁଁ ସଂସାରରେ କେମିତି ସ୍ତ୍ରୀ ପିଲା ଛୁଆଙ୍କୁ ନେଇକି ସୁଖରେ, ନହେଲେ ସେ ଜ୍ଞାନ ତାଙ୍କର କିଛି ଆବଶ୍ୟକ ନାହିଁ। ବୈରାଗ୍ୟର କଥା ଭକ୍ତମାନଙ୍କୁ କହିଲେ ଭକ୍ତ ଡରିଯିବେ, ଆଜିକାଲିର ଭକ୍ତମାନଙ୍କୁ ଯଦି ମହାପ୍ରଭୁଙ୍କର ଶିକ୍ଷା, ବୈରାଗ୍ୟର ଶିକ୍ଷା, ଆଚାର୍ଯ୍ୟମାନଙ୍କର ଶିକ୍ଷା କଥା କହିଲେ ତାଙ୍କୁ ଡର ଲାଗିବ, ଏଟା ସମ୍ଭବ ନୁହେଁ, ଏଟା ପ୍ରାକ୍ଟିକାଲ ନୁହେଁ, ସାଙ୍ଗେ ସାଙ୍ଗେ କହିଦେବେ, କାହିଁକି ସେ ସ୍ଥିତିରେ ନାହିଁ, ସେ ଯାହା ଭୟ ଲାଗୁଛି ତାଙ୍କୁ, ପିତାମାତାଙ୍କ ସହିତ ସମ୍ପର୍କ ରଖିବୁ ଏଟା କହିଦେଲା ବାଲକୁ କଷ୍ଟ ଲାଗୁଛି ଭକ୍ତମାନଙ୍କୁ, ଆରେ ପିତାମାତା ସହିତ ସମ୍ପର୍କ ରଖିବୁନୁ, ଆରେ ତୁ ଚିନ୍ତା କର, ଚୈତନ୍ୟ ମହାପ୍ରଭୁ ନିଜର ପତିକୁ, ନିଜର ପତ୍ନୀଙ୍କୁ, ବିଷ୍ଣୁପ୍ରିୟାଙ୍କୁ, ମାଙ୍କୁ ତ୍ୟାଗ କରି ପଳେଇ ଆଇଲେ, ସନ୍ୟାସ ନେଇଗଲେ, କେତେ ବଡ ବିଭିନ୍ନ ସ୍ଥିତି ରହିଛନ୍ତି ନା। ବର୍ତ୍ତମାନର ଯୋଉ ସ୍ଥିତି, ଭକ୍ତ କଥା ଛାଡ଼, କର୍ମୀ ସମାଜରେ ଯେତେ ଜଣ ଧର୍ମାବଲମ୍ବୀ ଧର୍ମ ଅବଲମ୍ବନ କରନ୍ତି ସେମାନେ କେଉଁ ଜ୍ଞାନ ନେବେ? ଯେଉଁ ଜ୍ଞାନ ବଳରେ ତାଙ୍କର ସମ୍ମାନ ରହିବ, ତାଙ୍କ ସ୍ଥିତି ଅକ୍ଷୁର୍ଣ୍ଣ ରହିବ, ତାଙ୍କର ବେଶଭୂଷାରେ କିଛି ପରିବର୍ତ୍ତନ ହେବନି, ତାଙ୍କର ସାମାଜିକ ସ୍ଥିତିରେ କିଛି ବିଚ୍ୟୁତ ହେବେନି, ଆଉ ପିଲାଛୁଆ ସଂସାରରେ ଧନ ସହିତ ସମ୍ପତ୍ତି ସହିତ ସୁଖ ରହିବେ। ଏହି ଜ୍ଞାନ ସମାଜ ଚାହେଁ, ଏହି ଜ୍ଞାନଟା ଆମର ଭାଗବତ ଦେଇପାରିବେନି କି ଆମ ବୈଷ୍ଣବ ପରମ୍ପରାରେ କିଏ ଦେଇପାରିବେ। ଆମ ବୈଷ୍ଣବ ଗୌଡ଼ ବୈଷ୍ଣବ ସିଦ୍ଧାନ୍ତରେ ଆମେ ଏ ଜ୍ଞାନ ପାଇଁ ଟୋଟାଲ ଫିଟ୍ ନୁହଁ, ଆମେ ଜ୍ଞାନ ଦେଇପାରିବୁନୁ, କାରଣ ଆମର ଜ୍ଞାନଟା କ'ଣ? ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗମ, ଶିକ୍ଷାର୍ଥମେକମ୍ ପୁରୁଷ ପୁରାଣ, ପୁରୁଷ ପୁରାଣମ ଆସିଲେ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରି କୃପାମ ବୁଦ୍ଧି ଯଶ୍ୟସ୍ତମହଂ ପ୍ରପଦ୍ୟେ। ପୁରାଣ ପୁରୁଷ କିଏ ନା ଶ୍ରୀକୃଷ୍ଣ ଚୈତନ୍ୟ, ସେ ଆପୁରାଣ ପୁରୁଷ। ସେ ଆସିଲେ କାହିଁକି ନା ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ। ଆମ ଟିଚିଂସଟା ଭାଗବତଙ୍କୁ ନେଇକି ଏଇଟା କୁହା ହେଲା ନା, ଭାଗବତ ଚୈତନ୍ୟ ଚରିତାମୃତ ଯେତେ ଆମର ଗୌଡ଼ୀୟ ସିଦ୍ଧାନ୍ତ ରହିଲା, ଆମ ଗୋଟିଏ ଜିନିଷ ଆମର ଏଇଟା ବୈରାଗ୍ୟ ବିଦ୍ୟା। ବୈରାଗ୍ୟ ବିଦ୍ୟା ମାନେ କ'ଣ, ଘର ଛାଡ଼ିଦେବା, ପତି ଛାଡ଼ିଦେବା, ସ୍ତ୍ରୀ ଛାଡ଼ିଦେବା, ପୁତ୍ର କନ୍ୟା ଛାଡ଼ିଦେବା, ଧନ ଛାଡ଼, ଏ ନାହିଁ ବୈରାଗ୍ୟ ଅର୍ଥଟା ନୁହେଁ। ବୈରାଗ୍ୟର ଅର୍ଥ ହେଉଛି ଜୀବର ସାମର୍ଥ୍ୟ ଯାହା ରହିଛି ସବୁ କୃଷ୍ଣଙ୍କ ସୁଖରେ, କୃଷ୍ଣଙ୍କ ସୁଖ ପାଇଁ ଲଗେଇବା, ଏଇଟାକୁ ବୈରାଗ୍ୟ କୁହାଯାଏ। ସଂସାର ବୈରାଗ୍ୟ ମାନେ କେଉଁଟା, ଯେଉଁଟା ଛାଡ଼ି ଦିଆଗଲା, ତ୍ୟାଗ କରି ଦିଆଗଲା, ସେଟାକୁ ବୈରାଗ୍ୟ ବୋଲି କୁହା। ସେଇ ବୈରାଗ୍ୟଟାକୁ ଲୋକମାନେ ପସନ୍ଦ କରନ୍ତି। ତୁମେ ଘର ଛାଡ଼ିଦେଇ ପଳେଇ ଆସିଲ, କୋଟିଏ ଟଙ୍କା ଛାଡ଼ିଦେଲ, ଚାକିରି ଛାଡ଼ିଦେଲ, ଏଇଟାକୁ ଏଇଟା ଏଇ ତ୍ୟାଗଟାକୁ ବଡ଼ ବଡ଼ ଲୋକ ବୋଲି ଜ୍ଞାନ କରନ୍ତି। ତେଣୁ ସଂସାର ଲୋକମାନେ, ସଂସାର ଲୋକଙ୍କର ଜ୍ଞାନ ହେଲା କେବଳ ଏତିକି, ଯେଉଁଗୁଡ଼ାକ ତ୍ୟାଗ କରାଯାଏ ସେଟାକୁ ଶ୍ରେଷ୍ଠ ବୋଲି ମନେ କରନ୍ତି। ଆମର ତ୍ୟାଗକୁ ଶ୍ରେଷ୍ଠ ବୋଲି ମନେ କରାଯାଏ ନା। ତୁମେ ଯେଉଁ ତ୍ୟାଗ କଲ, କାହା ପାଇଁ ତ୍ୟାଗ କଲ? ତୁମେ ଯେତିକି ତ୍ୟାଗ କରିନ ତାଠୁ ଅଧିକା ଜିନିଷ ପାଇଛ। ଯେଉଁମାନେ ସଂସାରରେ ବଡ଼ ବଡ଼ ତ୍ୟାଗୀ, ସେମାନେ ଯାହା ପାଇ ତ୍ୟାଗ କରିଛନ୍ତି ତାଠୁ ଅଧିକା ଜିନିଷ ପାଇଛନ୍ତି। ତ୍ୟାଗ କରିଛନ୍ତି କ'ଣ, 10 କୋଟି ଟଙ୍କା, କିନ୍ତୁ ସହସ୍ର ଲୋକଙ୍କ କତିରୁ ସମ୍ମାନ ପାଇଛନ୍ତି, ଯେଉଁଟା ସବୁଠୁ ଧନ। ତ୍ୟାଗର କିଛି ମୂଲ୍ୟ ନାହିଁ, କାରଣ ତୁମେ ଗୋଟେ ତ୍ୟାଗ କଲ, ଆଉ କିଛି କମେଇ ନେଲ। ଆମର ତ୍ୟାଗକୁ କୌଣସି ହିସାବରେ ପ୍ରଶଂସା କରାଯାଏ ନା। ଆମର ତ୍ୟାଗ ହେଉଛି ନିର୍ବନ୍ଧ କୃଷ୍ଣ ସମ୍ବନ୍ଧ ଯୁକ୍ତ ବୈରାଗ୍ୟ ମୁଚ୍ୟତେ। ତୁମର ଯାହା ଅଛି ସବୁ ଭଗବାନଙ୍କ ସେବାରେ ତାଙ୍କ ସୁଖ ପାଇଁ ଲଗା। ଏଇ ଜ୍ଞାନଟା ସଂସାର ଲୋକ ନେବା ବହୁତ କଷ୍ଟ, ବହୁତ କଷ୍ଟ। ସେ ତ୍ୟାଗ କରିବେ ନହେଲେ ଭୋଗ କରିବେ, ଦୁଇଟା ଭିତରୁ ଗୋଟେ। ତ୍ୟାଗୀ ହେଇଯିବା ସହଜ, ଭୋଗୀ ହେଇଯିବା ସହଜ। ଭକ୍ତ ସମାଜରେ ତୁମେ ତିନି ପ୍ରକାର ଦେଖୁନା, ଭକ୍ତ ସମାଜରେ ଭକ୍ତ ତୁମେ ଗୋଟେ ତ୍ୟାଗୀ ଭକ୍ତ ହେଇପାରିବ, ଭଲ ଆଉ କଲ, ଭିକ ମାଗି ଖଣ୍ଡେ ଖାଇଦେଲ, ମାଧୁକୁରୀ କଲ, ଗୋଟେ ରୁଟି ଖଣ୍ଡେ ମାଗି ଖାଇଦେଲ, କିଛି ଅସୁବିଧା ନାହିଁ ତୁମର ଶୋଇବା ପାଇଁ। ବୃନ୍ଦାବନରେ ମୁଁ ନିଜେ ଏକୁଟିଆ ଯେତେବେଳେ ବ୍ରହ୍ମଚାରୀ ଯାଇ ଡ୍ରେସ୍ ତିଆରି କରେ, ଡ୍ରେସ୍ ଅର୍ଡର ଦେଇ 15 ଦିନ 20 ଦିନ ମୁଁ ବୁଲେ, ଏକୁଟିଆ ଯାଇ ସବୁ ରୋଜାର ଗାଁ ଗାଁରେ ଦେଖିଛି, କିଛି ଅସୁବିଧା ନାହିଁ ରହିବା ପାଇଁ। ଆଉ କଲର୍ କୂଅରେ କୂଅରେ ତାଙ୍କର ପଡ଼ିଥିବ ସେ ପ୍ଲାଷ୍ଟିକର ବକେଟ୍, ବାସ ଉଠେଇଲ, ଗାଧେଇଲ, ପଳେଇ ଆଇଲ, ଆଉ ରୁଟି ମାଗିଲ, ଖାଇଲ, ରହିଯିବ, କିଛି ଅସୁବିଧା ନାହିଁ। ନିଜର ତ୍ୟାଗ କରିବା ପାଇଁ ତୋର କିଛି ଅସୁବିଧା ନାହିଁ, ସବୁ ଖାଇବା ପାଇଁ ମିଳିବ, ରହିବା ପାଇଁ ମିଳିବ। ଆଚ୍ଛା ଭୋଗ କରିବା ପାଇଁ କିଛି ଅସୁବିଧା ନାହିଁ, ତୁ କେଉଁଠି ରହିକି ଭଗବାନ ପାଖରେ ମଠ ମନ୍ଦିର ରହିକି ଖାଇପିଇ କରିକି ଦିନ କଟେଇଦେବ। ସେବା କରିବା ଏଇଟା ସବୁବେଳେ କଷ୍ଟ, ସେବକ ହବାଟା କଷ୍ଟ। ଏ ଦେହଟାକୁ ଦେହର ଦେଖନ୍ତୁ, ଦେହ ସୁଖକୁ ଭାଙ୍ଗିକି ଦେହଟା ଗୋଟେ ଏଇଟା ଗୋଟେ ପାପର ପରିଣତି ନା। ଶରୀରଟା ଗୋଟେ କ'ଣ, ଶରୀରଟା ଗୋଟେ କର୍ମଫଳରୁ ମିଳିଛି ନା, ଆଉ କେବଳ ମାନବ ଜନ୍ମରେ ଏଇଟା ଶ୍ରେଷ୍ଠ ଶରୀର ଏଇଟା ଗୋଟେ ମିଳିଛି କେବଳ ଏଇ ଭଗବାନଙ୍କର ଭକ୍ତି ପାଇଁ, ନହେଲେ ଗୋଟେ ପାପର ଫଳସ୍ୱରୂପ ଗୋଟେ ଜୀବ ଶରୀର ଧାରଣ କରି ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ଆସୁଛି ନା। ମଳବାହୀ ଶରୀର ଧରୁଛି, ତା ଦେହରେ କାମ କ୍ରୋଧ କେତେ କଷ୍ଟ, ଏ ଶରୀର ପାପର ପରିଣତି ନା ଗୋଟେ ସ୍ୱରୂପ। ଆଉ କାରଣ ପୁଣି ଏଇ ଜନ୍ମରେ କ'ଣ ଭୁଲ କଲେ, ଠିକ କଲେ, ପାପ କଲେ, ପୁଣ୍ୟ କଲେ, ପୁଣି ଗୋଟେ ଶରୀର, ପୁଣି ଶରୀର ଭିତରେ ସବୁଠୁ କଷ୍ଟ ହେଲା ଶରୀରଟା ଗୋଟେ ଡାଇରେକ୍ଟ ଟ୍ରାନ୍ସଫର୍ମେସନ୍ ହେଇଯାଆନ୍ତା କି କ'ଣ, ବୁଝିପାରୁଛ କି ନାହିଁ? ଶରୀରଟା ଗୋଟେ ଡାଇରେକ୍ଟ ଟ୍ରାନ୍ସଫର୍ମେସନ୍, ଏମିତି କିଛି ବ୍ୟବସ୍ଥା ନାହିଁ। ଯେମିତି ଗୋଟିଏ କେବଳ ଗୋଟିଏ ଦୁଇଟା ଜୀବ ଅଛନ୍ତି ତାଙ୍କର ହୁଏ, ନହେଲେ ଆଉ କାହାର ହୁଏନି। ଉଦ୍ଭିଦ ଯ ଉଦ୍ଭିଦ ମାନେ ଉଦ୍ଭିଦ ଯେମିତି ହେଉଛନ୍ତି, ଆଉ ଅଣ୍ଡଜ ଆଉ ଶ୍ୱେତଜ, ଗୋଟେ ଦୁଇଟା ଜୀବ ଅଛନ୍ତି ଯେଉଁମାନଙ୍କର, ସେଇ ଜୀବମାନଙ୍କୁ ଏତେ କଷ୍ଟ ଭୋଗିବାକୁ ପଡ଼େନି। କଷ୍ଟ ଭୋଗିବାକୁ ପଡ଼େନି ମାନେ ସେ ତ ଏଭଳି ବି ଲୋୟର ସ୍ପେସିସ୍, ଗୋଟେ ପ୍ରକାର ଜୀବ ଅଛନ୍ତି ଜିଆ ଭଳି, ସେ ଜିଆ ଜିଆ ଭଳି ଜିଆ ନୁହନ୍ତି ସେମାନଙ୍କର, ସେମାନେ ପୁରୁଷ ସ୍ତ୍ରୀ ଉଭୟ, ତାଙ୍କର ଦୁଇଟା ମୁଣ୍ଡ, ଦୁଇଟା ମୁଣ୍ଡରେ ଦୁଇଟା ଅଂଶ ତାଙ୍କର ଅଛି, ପୁରୁଷ ଅଂଶ ସ୍ତ୍ରୀ ଅଂଶ, ଗୋଟିଏ ଜୀବ। ଭଗବାନଙ୍କ ସୃଷ୍ଟି କେମିତି ବିଚିତ୍ରତା, ସେମାନେ ଦୁଇଟା ଅଙ୍ଗକୁ ଯେତେବେଳେ ମିଶେଇ ଦେବେ ଦିଖଣ୍ଡ ହେଇଯିବେ, ଦୁଇଟା ହେଇଗଲେ। କିନ୍ତୁ ପୁରୁଷ ସ୍ତ୍ରୀରେ ମିଳନ ହେଲେ ଗୋଟେ ସନ୍ତାନ ହୁଅନ୍ତି, ତାଙ୍କର ସେମିତି ଦରକାର ନାହିଁ, ତାଙ୍କର ଦୁଇଟା ଅଙ୍ଗକୁ ମିଶେଇ ଦେବେ ସେ ଦିଭାଗ ହେଇଯିବେ, ପୁଣି ସେ ଦିଭାଗ ଯେଉଁ ହେବେ କେତେ ଦୁଇଟା ହେଇଗଲେ, ଦୁଇଟା ସେ ଦୁଇଟା ମୁହଁ ପୁଣି ଦେଲେ, ପୁଣି ପୁରୁଷ ଅଙ୍ଗ ପୁଣି ସ୍ତ୍ରୀ ଅଙ୍ଗ। ସେଭଳିଆ ଯଦି ବଡ଼ିଟା ଟ୍ରାନ୍ସଫର୍ମେସନ୍ ହୁଅନ୍ତା ବି ମଣିଷକୁ ଏତେ କଷ୍ଟ ଭୋଗିବାକୁ ପଡ଼ନ୍ତାନି। ମଣିଷ କ'ଣ ସବୁଠୁ ବଡ଼ କଷ୍ଟ ହେଲା ମାତୃଗର୍ଭକୁ ଯିବାକୁ ପଡ଼ିବ। ସେଥିପାଇଁ ଶଙ୍କରାଚାର୍ଯ୍ୟ ସେ ଶିବନା ଶିବଜୀ ନା ଜୀବର ଦୁଃଖଟାକୁ ଜାଣିପାରୁଥିଲା, ସେ ଲେଖିଲେ ନା, ପୁନରପି ଜନମମ୍ ପୁନରପି ମରଣମ୍ ପୁନରପି ଜନରୀ ଜନନୀ ଜଠରେ ଶୟନମ୍। ଇହ ସଂସାରେ ଇହ ସଂସାରେ କୃପୟା ପାହି ମୁରାରେ, ହେ ମୁରାରୀ ମୋତେ ଉଦ୍ଧାର କର, ମୁରାରୀ ଶବ୍ଦ ଲଗେଇଛନ୍ତି। ଏ ସଂସାର ବହୁତ ଦୁଃଖ, ଏଇଟା ସାଧାରଣ ଲୋକ ତ ବୁଝିପାରିବନି, ଭକ୍ତ କେବଳ ଆସିବ ଜ୍ଞାନ ଆସିବ ସେ ବୁଝିପାରିବ କେତେ ଦୁଃଖ ଏ ସଂସାର। ଆଉ ସବୁଠୁ ବଡ଼ ଦୁଃଖ ହେଲା ଏ ସଂସାରଟା ଧାରଣ କରିବା। ଏ ଶରୀରର ଏତେ ବଡ଼ ବଡ଼ ଡିମାଣ୍ଡ ବଡ଼ି 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 ଚାଲେ, କାରଣ ଅଜ୍ଞ ହେଇଗଲେ ତ ସିଏ ଗୋଟେ ଦୁଃଖ, ସିଏ ଅଲଗା ତାଙ୍କର ତ ଯେମିତି ଗୋଟେ ଏ ଯେଉଁ ବର୍ତ୍ତମାନ ସାପଟା ହଉ ବେଙ୍ଗଟା ହଉ କି ବର୍ଷା ହଉନି ଯେଉଁ ଚଢ଼େଇ ହଉ, ସେମାନେ କ'ଣ ଆମ ଭଳିଆ ଟେନସନ୍ ରହୁଛନ୍ତି? କେଉଁଠି ଫୋନ୍ କଲ୍ ଆସିଲା, କେଉଁଠି କ'ଣ ତାଙ୍କର ଘର ଭାଙ୍ଗିଗଲା, କାହାର ତାର ଆକ୍ସିଡେଣ୍ଟ ହେଇଗଲା, ନା ତାଙ୍କର ତାଙ୍କର କିଛି ଗୋଟେ ଆସୁଛି କି? ମୁଁ ତ ଚିନ୍ତା କରେ ଜୀବମାନେ ବରଂ ଆମ ମଣିଷଠୁ ସୁଖରେ ଅଛନ୍ତି, ସେ ଆରାମରେ ଅଛନ୍ତି। ପେପର ଗୁଡ଼ାକ ବାହାରୁଛି ସେ ନାଗ ନାଗୁଣୀ ଗୋଟେ ଜାଲରେ ପଡ଼ୁଛନ୍ତି, ସେ ଭୁବନେଶ୍ୱର ନାଗୁଣୀ କିଏ ଦେଖୁଥାଏ? ସେ ପେପରଟା ପେପରଟା ତ ଭାରତ ମୁଁ ଦେଖୁଥାଏ, ନାଗ ନାଗୁଣୀ ଜାଲରେ ପଡ଼ୁଛନ୍ତି, ସେ କ୍ରୀଡ଼ା କରୁଛନ୍ତି। ଦେଖ ଜୀବମାନେ କେମିତି, ଆମେ ମଣିଷ ହେଇକି କେତେ କାମ, କ୍ରୋଧ, ରାଗ, ଦ୍ୱେଷ, ତେଣୁ ଶରୀର କ'ଣ କେତେ ବଡ଼ କଷ୍ଟ, ଗୋଟେ ପାପ ମଳବାହୀ ଶରୀର, ତା ଭିତରେ ଏତେ ଖରାପ ଇନଗ୍ରେଡିଏଣ୍ଟ ଯାକ ଉପାଦାନ ସବୁ ରହିଲା, ତାପରେ ପୁଣି ଶରୀର ପୁଣି ତ୍ୟାଗ କରିବ, ପୁଣି ଗୋଟେ ଗର୍ଭ ଭିତରେ ପ୍ରବେଶ କରିବ। ସମାଜରେ ସମାଜ ଲୋକ ତ ଜ୍ଞାନ ଚାହାନ୍ତିନି, ସମାଜର ଲୋକ ଏ କଥା ମୁଁ କହୁଥିଲି ନା, ତ୍ୟାଗ ହେବାଟା ବହୁତ ସହଜ, ଭକ୍ତ ସମାଜରେ ବି ତ୍ୟାଗ ହେବା ବହୁତ ସହଜ, ସବୁବେଳେ ପ୍ରଶଂସା ମିଳେ, ତୋ ମନ ବି ଖୁସି ରହିବ, କାହିଁକି ତୁମେ କହୁଥିଲେ ଇନଭଲ୍ଭମେଣ୍ଟ ନା, ତୋ ମନ କ'ଣ କହିବ ମୋର ଭଲରେ ଅଛି। ତ୍ୟାଗ ହେବାଟା ବହୁତ ସହଜ, ଆଉ ଭୋଗିବାଟା ବହୁତ ସହଜ, ଦେଖାହେଲେ ବିଲ ତୁମର କେଉଁ ପଇସା ଆସିଗଲେ ମିଳିଲା ତୁମେ ଆରାମସେ ରହିବ, ସେଇଟା ବି ସହଜ, କିନ୍ତୁ ସେବି ହେବାଟା ବହୁତ କଷ୍ଟ, ସବୁବେଳେ ସେବାଟା କଷ୍ଟ। ଆଉ ଗୋପୀମାନଙ୍କୁ ତ୍ୟାଗ ପାଇଁ ଗୋପୀମାନଙ୍କୁ କେବେ ହେଲେ ପ୍ରଶଂସା କରାଯାଏ, ଗୋପୀମାନଙ୍କୁ ତ୍ୟାଗ ପାଇଁ ପ୍ରଶଂସା କରାଯାଏନି, ଗୋପୀମାନଙ୍କୁ ପ୍ରଶଂସା କରାଯାଏ କେଉଁଥିପାଇଁ? ଯାହା ଦୁସ୍ତେଜ୍ୟା ସ୍ୱଜନମ ଆର୍ଯ୍ୟମ ପଥମ ଚିତ୍ୱା ଭେଜେ ମୁକୁନ୍ଦ ପଦବୀ, କାରଣ ଗୋପୀମାନେ କ'ଣ ହିମାଳୟ ପାଖରେ ଉତ୍ତର ସେ ଉତ୍ତରକୁ ତାଙ୍କଠୁ ବଡ଼ ବଡ଼ ତ୍ୟାଗୀମାନେ ରହୁଥିଲେ, ଉଦ୍ଧବ ବୃହସ୍ପତିଙ୍କର ଶିଷ୍ୟ କିନ୍ତୁ ବୃହସ୍ପତି ପ୍ରେମର ପାଠ ପଢ଼ିନାହାନ୍ତି, ତାଙ୍କ ଗୁରୁ ତ ଜାଣିନାହାନ୍ତି, ଚେଲା କେମିତି ଜାଣିବ? ଗୁରୁ ଯାହା ଜାଣିଥିବ ଚେଲା ସେଇଟା ଜାଣିଥିବ, ଆଉ କ'ଣ ଚେଲାଟା କ'ଣ ଗୁରୁଠୁ ପଢ଼ାଇଯିବ କି? ସେ ବିଦ୍ୟାଟା ସେ ପଢ଼ିନାହାନ୍ତି ବୃହସ୍ପତି, ସେ କ'ଣ ପଢ଼େ? ସେ ହିମାଳୟରେ ବହୁତ ବଡ଼ ବଡ଼ ତ୍ୟାଗୀମାନେ ଥିଲେ, ସେ କାହିଁକି ଆଜି ଗୋପୀମାନଙ୍କୁ ପ୍ରଶଂସା କରୁଛନ୍ତି? ଯାହା ଦୁସ୍ତେଜ୍ୟମ ସୁଜନମ ଆର୍ଯ୍ୟମ ପଥମ ଚିତ୍ୱା, ଆର୍ଯ୍ୟପଥ ବେଦପଥଟା ଭାରି କଷ୍ଟ ଛାଡ଼ିବା, ବେଦ ଏଇଟା ବେଦପଥ ନା, ବେଦପଥର ସବୁ ବାନ୍ଧି ଦେଇଛ ନା, ବେଦଟା ଗୋଟେ ବନ୍ଧା ହେଇଛି ନା, ସ୍ୱାମୀ ସ୍ତ୍ରୀ ସମ୍ପର୍କ ଏଇଟା କୋଉଟା ବେଦରେ, ବେଦ ଉର୍ଦ୍ଧ କ'ଣ? ମୁଁ ହଉଛି ଆତ୍ମା, ବେଦବତୁ କେହି ଛାଡ଼ିପାରିବେନି, ସେଥିପାଇଁ ବେଦ ରହିଛନ୍ତି କ'ଣ ଗୋଟେ ଜୀବକୁ ଡିସିପ୍ଲିନ୍ କରିବା ପାଇଁ, ସ୍ୱର ଚେତନାରୁ ସେ ଉପରକୁ ଆସିବା ପାଇଁ ବେଦ ତାଙ୍କୁ ରଖାହେଇଛି, ବହୁତ କଷ୍ଟ ନା, ଗୋଟେ ସମ୍ବନ୍ଧ ମୋର ମା ତ କାଟିପାରିବନି କେବେ, ଏତେ ତୁମେ ସହଜ ବୋଲି ଭାବନି, ଶରୀର ଶରୀର ଆକର୍ଷଣଟା ଏତେ ବଡ଼ ଗୋଟେ ଜିନିଷ, ବଟ୍ କିନ୍ତୁ ଭାଗବତରେ ସେଟା କୁହାଗଲା ନା, ସୈବ ଗୋଖର, ଏ ଯେଉଁ ଗୋଖର ଶବ୍ଦ କାହିଁ କୁହାଗଲା? ଏ ଭୂମିଟା ବି ପୂଜ୍ୟ ତୁମେ ଲାଗିବ, ତୁମ ଜିଲ୍ଲା ନା, ତୁମ ଘର କୋଉଠି ନା, କେନ୍ଦ୍ରାପଡ଼ା, କହିଦେଲେ ତୁମକୁ କେମିତି ଲାଗୁଛି? ଆମ ଘର ଆଜ୍ଞା କେନ୍ଦ୍ରାପଡ଼ା, ତେଣୁ ସାଙ୍ଗେ ସାଙ୍ଗେ ତୁମ ଜନ୍ମଭୂମି କହିଦେଲା ବେଳକୁ କେମିତି ଲାଗିବ? ଆଉ ଲୋକମାନେ ସବୁ ରାମାୟଣ ମହାଭାରତରୁ ଆଣିକି ଯୋଡ଼ିଛନ୍ତି ନା, ସେଟା ସତ ବି, ଜନ୍ମଭୂମି କଥା କହିଲେ ଲୋକମାନେ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦ ବି ଗରିଅସି ନମେ ରୁଚୟନ୍ତେ ଲଙ୍କା, ଏଇଟା ରାମଙ୍କର ବଚନ ନା, ଏଠି ବାଲ୍ମୀକି ରାମାୟଣ କହୁଛନ୍ତି। ଆଉ ମୋତେ ଲଙ୍କା ଭଲ ଲାଗୁନି, କାରଣ ବିଭୀଷଣ ଡାକୁଛନ୍ତି ତ, ପ୍ରଭୁ ଆପଣ ରାବଣଙ୍କୁ ବଦ୍ଧ କଲେ ନା, ରାବଣଙ୍କୁ ବଦ୍ଧ କଲା ପରେ ସ୍ନାନ କରିବାକୁ ପଡ଼ିବ, ଅସୁରକୁ ମାରିଲେ ବଦ୍ଧ ଦୋଷ, ଆପଣ ତ ଦୋଷ ଲାଗିବନି, ଆପଣ ସ୍ୱୟଂ ଭଗବାନଙ୍କ ସ୍ନାନ ଟିକେ କରିକି ଯାଆନ୍ତୁ, ମୁଁ ବ୍ୟବସ୍ଥା କରିଦେବି। ଲକ୍ଷ୍ମଣ ମୋତେ ଲଙ୍କା ଭଲ ଲାଗୁନି, ଭରତଙ୍କ ତ ଚିନ୍ତା ଆସୁଛି ନା, ଭରତ କହିଥିବେ 14 ବର୍ଷ ବନବାସ, ଗୋଟିଏ ଦିନ ବିଳମ୍ବ ହେଲାଣି ଭରତ ଅଗ୍ନିରେ ପ୍ରବେଶ କରିଯିବେ, ସେଠି ସେ କହିଛନ୍ତି ନମେ ରୁଚ ଏତେ ଲଙ୍କା ସେ ଶ୍ଳୋକ ଜନାନ ଜନ୍ମଭୂମି ସ୍ୱର୍ଗାଦ ବି କରିଅସି, ମୋ ପାଇଁ ଜନନୀ ଆଉ ଜନ୍ମଭୂମି ହଉଛି ଶ୍ରେଷ୍ଠ, ହେଲା ରାମାୟଣର ନା ଆଉ ଏଇ କଥାରେ ତୁମେ କହିଲେ ଲୋକମାନଙ୍କୁ ଦେଖିବା ପୁରା ଖୁସି ହେଇକି ଆନନ୍ଦ, ଜନନୀ ଜନ୍ମଭୂମି କଥା ଆସିଲା ନା, ବହୁତ ଖୁସି ହେଇଯିବେ। ଆଉ ଏଇଟା ଏଇ ଏଇ ଉପଦେଶ ସମାଜ ଚାହେଁ, ଆଉ ଏସବୁ କ'ଣ ଏଗୁଡ଼ା କ'ଣ ବୁଝିବ ଭାଗବତ? ଭାଗବତ ବୁଝିପାରିବେ, ମାଧୁର୍ଯ୍ୟ ଜିନିଷ ଗୁଡ଼ା କେବେ କେବେ ବୁଝିପାରିବେନି, ଜନନୀ ଜନ୍ମଭୂମି ଏଇଟା ଦେଲେ କହିଦେବ ତୁମେ ଖୁସି ହେଇଯିବ, କାରଣ ଦେହ ସମ୍ବନ୍ଧଟା ରହୁଛି ନା, ଭୋଗଟା ସହଜ ତ୍ୟାଗଟା ସହଜ, ଆଉ ସବୁଠୁ କଷ୍ଟ ହେଲା ଜୀବନରେ ଭଗବାନଙ୍କର ସେବା, ଆଉ ସେବା ଗୋଟେ ଏଭଳି ତୁମକୁ ନିଷ୍ପେଷିତ ଜୀବନ, ଗୋଟେ ନିଷ୍ପେଷିତ ଜୀବନ କ'ଣ ବୁଝିପାରୁଛ? ଯେମିତି ଗୋଟେ ଆଖୁଟା ସବୁବେଳେ ପଶୁଛି କୋଉଠି, ଏଇ ଯୋଉ ଶାଳ କୁହନ୍ତି ନା, ଆଖୁ ଶାଳ ଏଥିରେ ପଶା ହଉଛି, ତାକୁ ଛିନ୍ନ ଭିନ୍ନ କରି ତା ଭିତରେ ଜୁସ୍ ବାହାରୁଛି, ତେଲ ଯୋଉ କରଞ୍ଜ ତେଲ ନିମ୍ବ ତେଲ ସବୁ ପେଡ଼ନ୍ତି, ସେ ଯେମିତି ଗୋଟେ ସେବକର ଜୀବନଟା ସେଇଭଳିଆ ନିଷ୍ପେଷିତ ଭଳିଆ ଲାଗିବ ତାକୁ, ଯାହାର ଭୋଗ ମନବୃତ୍ତି ଥିବ ତ୍ୟାଗ ମନ ସେ କରିପାରିବନି ସେବା। ବହୁ ଲାଞ୍ଛନା, ଗୋପୀମାନେ କେତେ ଲାଞ୍ଛନା ଶୋଇଛନ୍ତି, ବହୁ ଲାଞ୍ଛନା, ବହୁ ଶରୀର କେତେବେଳେ ସାଥି ଦେବନି, ମନ କେତେବେଳେ ସାଥି ଦେବନି, ସବୁ ଜିନିଷ ଛାଡ଼ିବାକୁ ପଡିବ ନା କହିଛି, ସେ କଥା ମୁଁ କହୁଥିଲି, ଯାହା ଦୁସ୍ତେଜ୍ୟ ସୁଜନମ ଆର୍ଯ୍ୟ ପ୍ରଥମ ଚୈତ୍ୱ, ଆର୍ଯ୍ୟ ପଥଟା ଗୋଟେ ଏମିତିକା ଜିନିଷ କାଟିପାରିବନି, ବେଦବଧୁ କାଟିପାରିବନି, ମୋର ପୁତ୍ର, ମୋର ସ୍ତ୍ରୀ, ମୋର କନ୍ୟା, ମୋର ଗୃହ, ଏଇଟା ଛାଡ଼ିଦେଲେ ମୋର କ'ଣ ହବ, ଭୁଲ ହବ, କାଟିପାରିବନି, ସାଙ୍ଗେ ସାଙ୍ଗେ କାଟିପାରିବନି, କିନ୍ତୁ ଗୋପୀମାନେ ସବୁ ତ୍ୟାଗ କରିଦେଇଥିଲେ, ଭେଜେ ମୁକୁନ୍ଦ ପଦବୀ, କେବଳ ମୁକୁନ୍ଦ କୃଷ୍ଣଙ୍କ ପାଇଁ ସବୁ ତ୍ୟାଗ କରିଦେଇଥିଲେ, ଏଇଥିପାଇଁ ସେମାନେ ଶ୍ରେଷ୍ଠ, ଘର ଛାଡ଼ିବା ଶ୍ରେଷ୍ଠ ନୁହେଁ, ତ୍ୟାଗଟାକୁ କେତେବେଳେ ଶ୍ରେଷ୍ଠ ପାଇଯାଏନି, ଭୋଗଟାକୁ ଶ୍ରେଷ୍ଠ ପାଇଯାଏନି, ସେବାଟାକୁ ଶ୍ରେଷ୍ଠ ପାଇଛି, ଭଗବାନଙ୍କ ପାଇଁ ସବୁବେଳେ ତାଙ୍କର ସୁଖ ପାଇଁ ଚିନ୍ତା, ତାଙ୍କର ସେବା ପାଇଁ ଚିନ୍ତା, ଏଥିପାଇଁ ଶ୍ରେଷ୍ଠ, ଏଇ ଜ୍ଞାନଟାକୁ ମାଧୁର୍ଯ୍ୟ ଜ୍ଞାନ, ଏ ମାଧୁର୍ଯ୍ୟ ଜ୍ଞାନ ସମାଜ ଚାହେଁ, ସମାଜ ଏଇ ଜ୍ଞାନଟା ଚାହେଁ, ସେମାନେ କହିବେ ଆମେ ନିଜେ ବଞ୍ଚିଲେ ତ ଆଗେ ଯାହା କିଛି କରିବା, କହିବେନି ଆଗେ, ଆଗେ ନିଜେ ବଞ୍ଚିବାକୁ ପଡିବ ନା ନିଜେ ଭଲ ରହିବାକୁ ପଡିବ ନା, ଠାକୁର କେମିତି ଦେଖିବ, ଶରୀର ସେ କହିଦେବେ ଶରୀର ଆଦ୍ୟମ ଖରର ମାଧ୍ୟମ ଖଲୁ ଧର୍ମ ସାଧାରଣ, ଶରୀର ନ ରହିଲେ ସାଧାରଣ କେମିତି କରିବ, ଏଇଟାକୁ ସେ ପସନ୍ଦ କରିବେ, ମାଧୁର୍ଯ୍ୟ ଜ୍ଞାନକୁ ସମସ୍ତେ ଧରିପାରିବେ, ତେଣୁ ନନ୍ଦ ମହାରାଜ ଏଇ କଥାରେ ପଡ଼ିଥିଲେ ଯେ ନନ୍ଦ ମହାରାଜ ସମସ୍ତ ବିଧି ମାନିଛନ୍ତି, ଜାଣିଛନ୍ତି, ବିଧି ତାଙ୍କର ଅନୁସରଣ କରୁଛି, କିନ୍ତୁ ବରୁଣ ବରୁଣ ନେଇଗଲେ, ବରୁଣଙ୍କର ଅନୁସର ମାନେ ନେଇଗଲେ, ଯେମିତି ମୁଁ କହୁଥିଲି ସବୁ ଦେବତା ମାନେ କାହିଁକି ସବୁ ଦେବତାଙ୍କ ସହିତ କୃଷ୍ଣଙ୍କର ଯୋଉ ଲୀଳା ହୁଏ, ଯୋଗମୟଙ୍କର ଇଚ୍ଛା ତାଙ୍କର ଭଗବତାକୁ ପ୍ରତିପାଦିତ ହେଉ, ନହେଲେ ଲୋକମାନେ କାଳ୍ପନିକ ବୋଲି ଜ୍ଞାନ କରିବେ, କାଳ୍ପନିକ ବୋଲି ଜ୍ଞାନ କରିବେ, ଆଉ ବିଶେଷ କରି କୃଷ୍ଣଙ୍କ ଲୀଳା, କୃଷ୍ଣଙ୍କ ଲୀଳା ଇଏ ମାଧୁର୍ଯ୍ୟ ଲୀଳା ତ, ଆଉ ଭଗବାନର ଲୀଳା ପୁରୁଷୋତ୍ତମ, ଏଥିରେ ଲୀଳାଟା ହୃଦୟ ଭିତରକୁ ସ୍ପର୍ଶ କରିବାଟା ବହୁତ କଷ୍ଟ, ନୀତିଟା ହୃଦୟକୁ ସାଙ୍ଗେ ସାଙ୍ଗେ ପ୍ରବେଶ କରିଛି, ତୁମେ ଦେଖୁନା ଭକ୍ତିରେ ବିଧିଟା କହିଦେବ ଗୋଟେ ଲୋକକୁ ଭଲ ଲାଗିବ, ଏଇଟା କର ଏଇଟା କର ଏଇଟା କର ଭଲ ଲାଗିବ, କାରଣ ବିଧିଟା କରିକି ମୁଁ କିଛି ଗୋଟେ ଫଳ ପ୍ରାପ୍ତ ହେବି, ଆଉ ଲୀଳା ରାସ୍ତାରେ କ'ଣ ପାଇବ, ଲୀଳା ଜିନିଷ ଗୁଡ଼ାକ ସେଇଟା କେମିତି ପ୍ରବେଶ କରିବ ହୃଦୟରେ, ଲୀଳା ତୁମେ ଯେତେବେଳେ ଶ୍ରବଣ କଲ ଆସ୍ୱାଦନ କଲ ତାର ନେକ୍ସଟ ଷ୍ଟେପ୍ଟା କ'ଣ, ତୁମକୁ ସେ ସୁଖଟା କୃଷ୍ଣଙ୍କୁ ଦେବାକୁ ପଡିବ, ସାଧାରଣ ଲୋକମାନଙ୍କ ପାଇଁ ଏସବୁ ବୁଝିପାରିବେ, ଯୋଗମାୟା ଚାହାନ୍ତି ଆମର ପ୍ରଭୁଙ୍କର ଭଗବତ୍ତା ବି ଲୀଳା ମାଧ୍ୟମରେ ରହୁ, ସେଥିପାଇଁ ବରୁଣଙ୍କର ଅନୁସରଣ ନେଇଗଲେ, ବରୁଣ ଦେଖିଲେ ଭଗବାନ ଯେତେବେଳେ କୃଷ୍ଣ ବଳରାମଙ୍କୁ ଦେଖିଲେ, ଶ୍ରୀ ବରୁଣ ଉଚ ଅହୋମେ ନିବୃତ ଦେ ଅହୋମେ ନିବୃତ ଦେହମ ଅଦ୍ୟବାର୍ଥେ ଅଧିଗତ ପ୍ରଭୁ ତୁତ ପାଦା ଭଜ ଭଗବନ୍ ଅବାପୁ ପରମଧ୍ୱନମ୍, ସେ ବରୁଣ କହିଲେ ହେ ପ୍ରଭୁ ହେ ଭଗବାନ, ଆଜି ମୋର ଦେହ ଧାରଣ ସାର୍ଥକ ହେଲା, ଆଜି ମୋର ପରମ ଧନ ମୁଁ ଲାଭ କରିବି, ସମସ୍ତ ରତ୍ନାଙ୍କରର ଅଧିଶ୍ୱର ହେଇ ମଧ୍ୟ ଏହା ପୂର୍ବରୁ ଏପରି ଧନ ମୁଁ ଲାଭ କରିନଥିଲି, ଆପଣଙ୍କର ପାଦପଦ୍ମର ସେବକଗଣ ମୁଖ୍ୟ ଲାଭ କରିଛନ୍ତି, ଅତେ ମୁଁ ସେବକ ବୋଲି ତାଦୃଶ ଗତି ମୁଁ ଆକାଂକ୍ଷା କରିଛି, ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ, କାରଣ ଭଗବାନ ଶ୍ରୀକୃଷ୍ଣଙ୍କର ସବୁଠୁ ବଡ଼ ଥିଲା ମାଧୁର୍ଯ୍ୟ ଭିତରେ, ରୂପ ମାଧୁର୍ଯ୍ୟ, ଭଗବାନଙ୍କ ରୂପଟା ଗୋଟେ ସୁନ୍ଦର ଜିନିଷ, ଗୋଟେ ଗୋଟେ ଆମ ଛୋଟ ବେଳେ କୋଉଟା ଗୋଟେ ଇତିହାସରେ ପଢ଼ୁଥିଲା ନା ସାହିତ୍ୟରେ, କି ଲେଖା ଯାଇଥିଲା, ଗୋଟେ କାନ୍ଥର ବୋଧେ ଲେଖା ହଉଥିଲା, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦିଶୁଥିଲେ ଯେତେ ଦେଖୁଥିଲେ ନୂଆ ଦିଶୁଥିଲେ, କୁହନ୍ତୁ କଣ ସୁନ୍ଦର ତୃପ୍ତିର ଅବସାଦ ନାହିଁ, ସବୁ ଅବସାଦ ଏଠି ଅଛି, କେଉଁଟା ଗୋଟେ ସୁନ୍ଦର ଜିନିଷକୁ ଯିବ ସବୁବେଳେ ଦେଖିବା ପାଇଁ ଚାହେଁ, କହିଲେ ଦେଖିବା ଥରେ ଦେଖିବ ତାପରେ ଆଉ ଗୋଟେ କଣ ଚାହିଁ, ତାଠୁ ଆଉ ଗୋଟେ ସୁନ୍ଦର ଏଇଟା ନା, ଆଉ ଲୋକ ଯାଇ ତାଜମହଲ ଦେଖିବା ତାପରେ କଣ କହୁଛି, ହେ ତାଜମହଲ ଆଉ ମୁଁ ଦେଖି ତାଜମହଲ, ତାହେଲେ ଆଉ ଗୋଟେ ଗୋଟେ ଭଲ ଜିନିଷ ଦେଖିବା, ଠିକ କହୁଛ, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ପୁଣି ପୁଣି ଆଉ ଗୋଟେ ଜିନିଷ କାହିଁ ଦେଖିବା ପାଇଁ ଚାହୁଁଛି, ନାହିଁ ଏ ଜଗତରେ ଯେତେ ତୁମେ ଦର୍ଶନ କର ସୁନ୍ଦର କେବଳ ହଉଛନ୍ତି କିଏ, ଭଗବାନଙ୍କର ମାଧୁର୍ଯ୍ୟ ଯୋଉଟା ସେଇଟା ହଉଛି ଲାଷ୍ଟ, ସେ ଆମେ ଦର୍ଶନ କରିନେ, ତାଙ୍କର ଶକ୍ତିରେ ଯେତେ ସୌନ୍ଦର୍ଯ୍ୟତା ରହିଛି, ସେ ଗୋଟେ ହଁ ସେ ଫିଲ୍ମ କଥାଟା ଆମ ଛୁଆଟେ ବେଳେ ଶୁଣିଥିଲି, ଆଉ ନଅଟା ବେଳେ ଦିଏ, ଆପଣ ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର, ସେଥିର ହଁ ସେଥିର ଅଛି, ସୂର୍ଯ୍ୟ ଚନ୍ଦ୍ର ତାରା ତୁମରି ଆଜ୍ଞାରେ ବରସନ୍ତି ଦିବାର, ସେଇତି ଗୀତର ଅଛି, ଆପଣ କାହା କାମ ଗୋଟେ ବାଳକ ମୁହଁରେ ହସ ଦେଇଛନ୍ତି, ଗୋଟେ ଯୁବତୀର ରୂପ ଦେଇଛନ୍ତି, ସବୁ ଭଗବାନଙ୍କର ନା, ଆଉ ଆତ୍ମାର ଉପସ୍ଥିତିରେ ଗୋଟେ ଜୀବର ଯାହା ତା ଶରୀର ତା ଗୁଣଟା ଜ୍ଞାନଟା ରୂପଟା ସବୁ ଆତ୍ମାର ନାଁ, ତାହେଲେ ଆତ୍ମା କେତେ ଅଛନ୍ତି, କେତେ ଆତ୍ମା ଅଛନ୍ତି, କେତେ ବ୍ରହ୍ମାଣ୍ଡ ଅଛି, ସେଇ ସେଇ ବ୍ରହ୍ମାଣ୍ଡର ରୂପ ବିସ୍ତାରଟା ଭଗବାନ ସେ ଆତ୍ମା ଆତ୍ମାର ଗୋଟେ ଆତ୍ମାର କଣିକାର ଏତିକି ଏତେ ଜ୍ଞାନ ଏତେ ରୂପ, ତାହେଲେ ଭଗବାନଙ୍କ ତୋର କଣ ନଥିବ? ଆଉ ଭଗବାନ କାହିଁକି ଗୌରାଙ୍ଗ ମହାପ୍ରଭୁ ହେଲେ? ଯେମିତି ଆପଣଙ୍କ ମୁହଁଟାକୁ, ଆପଣଙ୍କ ମୁହଁଟାକୁ ଆପଣ କେମିତି ଦେଖିବେ? ଆପଣଙ୍କ ମୁହଁଟା ଲୋକ ଆପଣଙ୍କ ମୁହଁକୁ ଦେଖିବେ, ଆପଣଙ୍କ ମୁହଁଟାକୁ ଆପଣ କେମିତି ଦେଖିବେ ମୋତେ କୁହ, ଦେଖିପାରିବେ? ହଁ, ସହିତ ସେ ପତ୍ର ରହିଲେ ନା, ଆସ୍ୱାଦିତେ ଯତ୍ନ କରି ଆସ୍ୱାଦିତେ ନାରୀ, ମନରେ କ୍ଷୋଭ ଆସୁଛି, କାରଣ ଯେତେବେଳେ ସ୍ଫଟିକ ଖମ୍ବରେ କୃଷ୍ଣ ଦେଖୁଛନ୍ତି, କୃଷ୍ଣ ଯାଉଛନ୍ତି ସ୍ଫଟିକ ଖମ୍ବକୁ, ଦ୍ୱାରକା ଦ୍ୱାରକା ସ୍ଫଟିକ ଖମ୍ବ ଲାଗିଛି, ଖମ୍ବରେ ସବୁ ସ୍ଫଟିକ, ସ୍ଫଟିକରେ ପ୍ରତିବିମ୍ବ ପଡୁଛି, କୃଷ୍ଣଙ୍କ ରୂପକୁ ଦେଖି କୃଷ୍ଣ ନିଜ ଲୋଭ ଆସୁଛି, ତାଙ୍କ ମନରେ କ୍ଷୋଭ ଆସୁଛି, ଆଉ ଏତେ ମୁଁ ସୁନ୍ଦର ଭଗବାନଙ୍କର ଯେଉଁ ରୂପଟା, ରୂପ ମାଧୁରୀ ଯେଉଁ ରହିଛି, ଏତେ ରୂପ, ଏଭଳି ରୂପ ଯେମିତି ଆପଣଙ୍କ ମୁହଁଟାକୁ ଆପଣ କେମିତି କଣ ଦରକାର ଗୋଟେ ଦେଖିବା ପାଇଁ, ଗୋଟେ ମିରର ଦର୍ପଣଟା ଦରକାର ନା? ଭଗବାନ ତାଙ୍କ ରୂପଟାକୁ ଦେଖିବା ପାଇଁ ତାଙ୍କୁ ଗୋଟେ ଦର୍ପଣ ଦରକାର, ଆମ ରୂପଟା ଆମେ ଦେଖିବା ନା, ଆମକୁ କଣ ଦରକାର, ଆମେ ଦେଖିପାରିବାନି, ଆମ ପାଇଁ ଗୋଟେ ଦରକାର ପ୍ରତିବିମ୍ବଟା ଆମେ ଦେଖିବା ନା, ଆଉ ଆମେ ପ୍ରତିବିମ୍ବଟା ଦେଖୁଛେ ନା, ଆଉ ଏ ଯୋଉ ମିରରଟା ଦେଖୁଛେ, ମିରରରେ ଦେଖିବ ତୁମର ପ୍ରତିବିମ୍ବଟା ପଡୁଛି, ଭଗବାନଙ୍କର ଗୋଟେ ପ୍ରତିବିମ୍ବ ଦରକାର, ତାଙ୍କ ଭଗବାନ କୃଷ୍ଣ ଅବତାର ସେ ଚିନ୍ତା କଲେ ମୋ ରୂପଟାକୁ ମୁଁ କେମିତି ଦେଖିବି ଜାଣିବି, ସେଥିପାଇଁ ଭକ୍ତର ହୃଦୟ, ତା ଭିତରେ ରାଧାରାଣୀ, ରାଧାରାଣୀଙ୍କ ହୃଦୟ ହେଲା ମିରର ଭଳି, ତର୍ପଣ ଭଳି, ସେଥିରେ ସେ ଦେଖୁଥିଲେ ରୂପମାଧୁରୀ ଯୋଉ ରହିଛି, ଏ ରୂପମାଧୁରୀ ଦର୍ଶନ କରିକି ଯେତେ ଅବତାର ଯେତେ ଦେବତାମାନେ ଅଛନ୍ତି ସେଥିପାଇଁ ତାଙ୍କର ଗୋଟେ ଲୋଭ ହୁଏ, ଏ ଆସନ୍ତି, ଯେମିତି ଶିବଜୀ ଯୁଦ୍ଧ କରୁଥିଲେ, କେତେବେଳେ ଯୁଦ୍ଧ କରୁଥିଲେ, ବାଣାସୁର ସାଙ୍ଗରେ ମିଶିକି କୃଷ୍ଣ ସାଙ୍ଗ ଯୁଦ୍ଧ କରୁଥିଲେ, ତା ଅର୍ଥଟା କଣ ରହିଲା, ଶିବଜୀ ଡାକିଥିଲେ କି ନାହିଁ? ଶିବଜୀ କୃଷ୍ଣଙ୍କୁ କହିଥିଲେ ତ ଆପଣ ଅବତାର ହୁଅନ୍ତୁ ବୋଲି, ଶିବଜୀ ନିଜେ ହେଇଥିଲେ, ସେ ବାଣସୁର ସାଙ୍ଗରେ ମିଶି ଯୁଦ୍ଧ କେମିତି କରୁଥିଲେ, ଆସିଥାନ୍ତେ ମିଳିବନି, ଆରେ ସେ କଣ ଜାଣିନାହାନ୍ତି ଭଗବାନ ବୋଲି, କଣ ବାକ୍ୟ ବଚନ ଦେଇଦେଲେ ବୋଲି ବାଣସୁରକୁ ତାଙ୍କ ପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ? ନାଇଁ ନାଇଁ, ଚକ୍ରପତି ବିଶ୍ୱନାଥ ଚକ୍ରପତି ସେ ତାଙ୍କ ଟୀକାର ରଚନା କରୁଛନ୍ତି, ମୁଁ ପରାସ୍ତ ହେଲେ ମହିମାଟା କାହାର ବଢିବ, ମୋ ପ୍ରଭୁଙ୍କର ବଢିବ, ମୁଁ ଯେତେବେଳେ ପରାସ୍ତ କରିବି ତାଙ୍କୁ ଆଉ ମହିମା କାହାର ବଢ଼ ହବ ନା, ଶିବଜୀ ହାରିଗଲେ ନହେଲେ ଲୋକ ମତେ ପୂଜା କରୁଛନ୍ତି ନା, ଲୋକ ମତେ ବଡ଼ ବୋଲି କହୁଛନ୍ତି ନା, ଆଉ ଶିବଜୀ ବି ଆସ୍ୱାଦନ କରୁଥିଲେ କେମିତି ଭଗବାନ ଯୁଦ୍ଧ କରୁଛନ୍ତି, ରୂପମାଧୁରୀ ଯେମିତି ପିତାମହ ଭୀଷ୍ମଦେବ ଶେଷ ସମୟ ପର୍ଯ୍ୟନ୍ତ ସେ ତାଙ୍କର ଯେତେ ଦିନ ପଡ଼ିକି ରହିଲେ, ଗୀତା ଜୟନ୍ତୀରେ ତ ଆରମ୍ଭ ହେଲା, ଏ ଗୀତା ଆରମ୍ଭ ହେଲେ ସେ ମହାଭାରତ ଯୁଦ୍ଧର ସେଇଟାରୁ ପଡ଼ିକି ରହିଲେ ଉତ୍ତରାୟଣ ପର୍ଯ୍ୟନ୍ତ, ସେ କେବଳ କୃଷ୍ଣଙ୍କ ରୂପ ମାଧୁରୀ, ତାଙ୍କ ସେ ତ ହେଲେ କ'ଣ ବୀରରସର ସାଧକ, ସବୁବେଳେ ଅର୍ଜୁନଙ୍କ ପାଇଁ କିଭଳି କୃଷ୍ଣଙ୍କର ବ୍ୟାକୁଳ ରୂପ, ତାଙ୍କର ମୁଖମଣ୍ଡଳ, ତାଙ୍କର ରୂପ ମାଧୁରୀ ସେଇଟା, ଆମର କ'ଣ ଆମର ପ୍ରାକୃତ ରୂପର ଧାରଣାଟା ବି ବୁଦ୍ଧି ଆମର ରହିବନି, ଗୋଟେ ଦେଖିଲ ତୁମେ ପ୍ରାକୃତ ରୂପର ଧାରଣା କ'ଣ ତୁମ ମୁଣ୍ଡ ଭିତରେ ରହିଛି, କିଛି ରହିବନି, ପ୍ରାକୃତ ରୂପ ଧାରଣା ବୁଝିପାରୁଛନ୍ତି, ଗୋଟେ ଗୋଟେ ଗୋଲାପ ଫୁଲଟା ଆପଣ ଦେଖିଛନ୍ତି ନା ନାହିଁ, ଛୁଆଟବେଳେ ଦେଖିଛନ୍ତି, ବର୍ତ୍ତମାନ କହିଲେ ଦେଖିବା ତାକୁ ଚିନ୍ତା କଲେ କେମିତି ଗୋଲାପ ଫୁଲଟା ମୁଣ୍ଡରୁ ଆସିବ, ତା ରୂପଟା କେମିତି ହେଇଥିବ, ବହୁତ ଗୋଟେ ବସ୍ତୁକୁ ଧ୍ୟାନ କଲା ପରେ ସେ ରୂପର କିଛି ଅଂଶ ଆମ ମୁଣ୍ଡ ଭିତରେ ରହୁଛି, ଦେଖିଲେ ଯାଇକି ହଁ ଏଇଟା ଏମିତିକା, ଗୋଟେ ଗୋଟେ ଚିନ୍ତା କରନ୍ତୁ, ଗୋଟେ ଗୋଲାପ ଫୁଲ ଗୋଟେ ଅତି ସୁନ୍ଦର ବସ୍ତୁକୁ ଆପଣ ମୁଣ୍ଡରେ ଚିନ୍ତା କରନ୍ତୁ, ଏଇଟା ଏତେ ସୁନ୍ଦର ଜିନିଷ ନାହିଁ କେବେ ଆସିବନି, ତାକୁ ଦେଖିଲା ପରେ କିଛି ଟିକେ ଗୋଟେ ମୟୂର, ମୟୂର ଚିନ୍ତା କଲେ ଦେଖିବା ମୟୂର ରୂପଟା କେମିତିକା, ଆପଣ ଚାହିଁଲେ ସବୁ ଜିନିଷଟା ଆସୁଛି, କିନ୍ତୁ ଭଗବାନଙ୍କର ଯେଉଁ ରୂପଟା ସେ ପ୍ରକଟ ହୁଅନ୍ତି, ପ୍ରକାଶିତ ହୁଅନ୍ତି, ଉଦିତ ହୁଅନ୍ତି, ସେ ହୃଦୟରେ ସେ ରୂପ ଉଦିତ ହେଲେ ଜଗତରେ ସବୁ ସବୁ ଜିନିଷ ପ୍ରାପ୍ତି ହେଇଯାଏ, ସବୁ ସୌନ୍ଦର୍ଯ୍ୟତା ପ୍ରାପ୍ତ ହେଇଯାଏ, ସବୁ କିଛି ପ୍ରାପ୍ତ ହେଇଯାଏ, ଏଇ ରୂପ ମାଧୁରୀ କୁହାଯାଏ, ଏଇ ରୂପ ମାଧୁରୀକୁ ଦର୍ଶନ କଲେ କିଏ, ବରୁଣ ଦେବ, ସେଥିପାଇଁ ଦେବତାମାନଙ୍କ ଆଗରେ ଭଗବାନ କୃଷ୍ଣ ତାଙ୍କ ରୂପ ମାଧୁରୀକୁ ବେଶୀ ବିକଶିତ କରନ୍ତି, ଆଉ ଗୋପୀମାନଙ୍କ ସବୁଠୁ କ'ଣ, ସବୁଠୁ ଗୋପୀମାନଙ୍କର ଜଣେ ଯଦି ଆମେ ଭୌତିକ ଦୃଷ୍ଟିରୁ କହିବା, ଗୋଟେ ପୁରୁଷକୁ କେତେ ଥର ତୁମେ ଦେଖିବ ଦିନରେ, ଥରେ ତ ଦେଖିଦେଲ, ସେ ବେଶ ପିନ୍ଧିକି ଗଲେ ବୃନ୍ଦାବନକୁ ଗାଈ ଚରିବା ପାଇଁ ଗଲେ, ପୁଣି ଫେରିଲେ, କ'ଣ ଥିଲା ତାଙ୍କର ନା, ଆମର ମାଧୁର୍ଯ୍ୟ ନିତ୍ୟ ନବ ନବ ହଏ, ସୋସ ଭକ୍ତି ଭକ୍ତ ଆସ୍ୱାଦୟ ଆମର ମୋର ମାଧୁର୍ଯ୍ୟଟା ଏମିତି ନିତ୍ୟ ନବ ନବ ପ୍ରତି କ୍ଷଣରେ ରୂପ ବଦଳେ ପ୍ରତି କ୍ଷଣରେ କୃଷ୍ଣଙ୍କ ରୂପ ହଉଛି ଅଲଗା ରୂପ ତ କଣ ଆମେ ବୁଝିପାରିବା କିଛି ପ୍ରତି କ୍ଷଣରେ ସେ ରୂପ ସେଥିପାଇଁ ଗୋପୀମାନେ ସମଗ୍ର ବ୍ରଜବାସୀମାନେ କାହିଁକି ଆଉ ଝୁଟିଥିଲେ କାହିଁକି ବୃକ୍ଷ ତରୁ ଲତା ଗାଧୀ ସମସ୍ତେ କାହିଁକି କୃଷ୍ଣଙ୍କୁ ଝୁରୁଥିଲେ ପ୍ରତି କ୍ଷଣରେ ରୂପ ପରିବର୍ତ୍ତନ ରୂପ ମାଧୁରୀ ଅନନ୍ତ ରୂପ ମାଧୁରୀ ତ ସୀମା କି ପାଇବେ ଆଉ ସେଇଟାକୁ ପ୍ରକାଶ କରନ୍ତି ଭକ୍ତଙ୍କୁ କୃପା କରିକି ଆମର ବରୁଣଦେବଙ୍କ ପାଖରେ ସେ ବରୁଣଦେବ କହୁଛନ୍ତି ଅଦ୍ୟମେ ମୋ ଜୀବନଟା ଆଜି ଧନ୍ୟ ହେଲା ଏଠି ଚକ୍ରବର୍ତ୍ତୀ ଏତେ ସୁନ୍ଦର ଟିକା ଲେଖିଛନ୍ତି ମୁଁ ଧନ ଆଜି ପାଇଲି ଜୀବନରେ କିଏ କହୁଛନ୍ତି ବରୁଣଦେବ କିନ୍ତୁ ମୁଁ କୁବେର ଥିଲି ମୁଁ ରତ୍ନାକର ଅଧିପତି ବରୁଣ କାର ଅଧିପତି ସମୁଦ୍ରର ଅଧିପତି ସମୁଦ୍ର କଣ କୁହାଯାଏ ରତ୍ନକର ବା ରତ୍ନ ସବୁ ରହିଛନ୍ତି ସେଠି ସେ କହୁଛନ୍ତି ସେ କଥା ଅଦ୍ୟ ନିତରାମ ଭୃତ ଧୃତ ଏତା ଦିନ ପର୍ଯ୍ୟନ୍ତମ ସହସ୍ରଶ ଦେୟ ବୃଥେଇବ ସେ କଥା ବାଜାଇଲା ଏତେ ଦିନ ପର୍ଯ୍ୟନ୍ତ ମୋର ସହସ୍ର ସହସ୍ର ଦେହ ଗଲାଣି କିଏ କହୁଛନ୍ତି ବରୁଣ କହୁଛନ୍ତି ସେ ସବୁ ମୋର ବୃଥାରେ ଯାଇଛି ଆଉ ଭଗବାନଙ୍କ ପ୍ରକୃତ ଦର୍ଶନ ନ କଲେ ଆଉ ଭଗବାନଙ୍କ ପ୍ରାପ୍ତି ଯଦି ଜନ୍ମର ନ ହେଇପାରିଲା ଜନ୍ମଟା ଅବଶ୍ୟ ଆମର କିଛି ବୃଥା ନାହିଁ ପୁଣି ଗୋଟେ ସ୍ୱର ଧରିବା ପ୍ରକୃତରେ ବୃଥା ଆଉ ଗୋଟେ ସ୍ୱର ଧରିବା ମାନେ କଣ ହବ ତାର ଗତି ବି କିଛି ଠିକ ନା ନାହିଁ ଆଉ ଗୋଟେ ସ୍ୱର ଏଇ ସ୍ୱର ଯଦି ଆମେ କୃଷ୍ଣଙ୍କୁ ଜାଣିକି ଚେତନା ସବୁ ସବୁ ଚେତନା କୃଷ୍ଣ ଚେତନା ପ୍ରାପ୍ତ ହେଇକି ଆମେ ଭଗବାନ ପାଖକୁ ନ ଯାଇପାରିଲେ ପରଜନ୍ମର କଣ ଆମେ କହିପାରିବା ଗ୍ୟାରେଣ୍ଟି କାରଣ ଗୋଟେ କ୍ଷଣରେ କାଳର ଗତି ଏମିତି ଗୋଟେ କ୍ଷଣରେ ଗୋଟେ ଜୀବକୁ ନେଇ କୋଉଠି ପକେଇଦେବ ଏଣେ ମାୟାମୟ ଜଗତରେ ତୁମେ ଅଛ ନା ଆଉ କିଛି ଯେମିତି ଗୋଟେ ବନ୍ୟା ଚାଲିଛି ଗୋଟେ ବନ୍ୟା ଭିତରେ ଜଣେ ତଟକୁ ଲାଗିବାଟା କଣ ହେଟା ନଦୀରେ ବନ୍ୟାଟା ଜୋର ଆସିଛି ଗୋଟେ କୂଳକୁ ଲାଗିବାଟା ସେଟା କଣ କଣ କହୁଛି ଭାଗ୍ୟର କଥା ଭାଗ୍ୟର କଥା ନା ବନ୍ୟାରେ ତୁମେ କଣ ହାତ ଗୋଡ ପାଇବ ସେ କୁଆଡେ ମଝି ସ୍ରୋତ ଭସି କାଳର ଗତିଟା ସେଇଭଳି କାଳ ଆଜି ଅନୁକୂଳ ହେଇଛି ଜ୍ଞାନ ବୁଦ୍ଧି ସ୍ଥିର ରହିଛି କିଛି ଭଜନ କରିପାରୁଛେ ନା ସ୍ୱର ଭିତରେ ଯାହା ରହିଛି ତୁମେ ତାକୁ କଣ୍ଟ୍ରୋଲ କରିପାରିବନି ଭଗବାନ କଣ ଡାକିବ ମଣିଷର କାମ କ୍ରୋଧ ଯାହା ରହିଛି ଲୋଭ ମୋହ ଯାହା ରହିଛି ତାକୁ ତୁମେ କଣ୍ଟ୍ରୋଲ କରିବା ମୁନି ଋଷିମାନେ କଣ ଭଗବାନ ପାଇବା ପାଇଁ ତପସ୍ୟା କରୁଥିଲେ ଆଗରୁ ମୁନି ଋଷିମାନଙ୍କର ପ୍ରଥମ ତପସ୍ୟା ଥିଲା ଏଇଟା ସେକେଣ୍ଡ ତପସ୍ୟା ସେ ପରମାତ୍ମାଙ୍କୁ ଧ୍ୟାନ କରିବେ ଆଗେ କେମିତି ଫଳ ଫଳ ଭୋଜନ କରୁଥିଲେ ଜଳ ଭୋଜନ କରୁଥିଲେ ଓ ଅଷ୍ଟାଙ୍ଗ ଯୋଗ କରୁଥିଲେ ଖାଲି କେମିତି ଏ ଭିତରେ ଯାହା ଅଛି କାମ କ୍ରୋଧ ଆଦି ଏ ରିପୁ ଗୁଡାକୁ ଖାଲି ବିଜୟ ଲାଭ କରିବ ଏଥିପାଇଁ ଏଇ ଜନ୍ମରେ ଆମେ ଭଗବାନଙ୍କର ଭକ୍ତ ଆର ଜନ୍ମ ସେଥିପାଇଁ ସେ କହୁଛନ୍ତି ବା କେତେ ସୁନ୍ଦର ଶବ୍ଦ ଚକ୍ରବାଦ ଲେଖିଛନ୍ତି ଅଦ୍ୟ ନିତରାମ ଭୃତ ଧୃତ ଏତାବତ୍ ଦିନ ପର୍ଯ୍ୟନ୍ତ ସହସ୍ରଶ ଦେହ ବୃଥେଇବ ଧୃତମ୍ ମୁଁ ଆଜି ପର୍ଯ୍ୟନ୍ତ ସହସ୍ର ସହସ୍ର ଦେହ ଯୋଉ ଧାରଣ କରିଥିଲି ସବୁ ବୃଥା ଭଗବାନଙ୍କୁ ଦର୍ଶନ ନ କଲେ ସବୁ ଜିନିଷ ବୃଥା ପ୍ରକୃତରେ ସବୁ ଜିନିଷ ଅନ୍ତିମରେ ସ୍ୱର ଛାଡ଼ିବା ବେଳେ ହେଇଗଲେ ଗୋଟେ ଲୋକ ଜଣାପଡ଼େ ତା ପୂର୍ବରୁ ସେ ଜାଣିପାରିବେନି ଯେତେବେଳେ ବୃଦ୍ଧ ପୁରା ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହବ ତାକୁ ଜଣାପଡ଼ିବ ସଂସାର କଣ ତାକୁ କେବଳ ଗୋଟେ ଲୋକ କହୁ ମୋତେ ଓଡ଼ିଆରେ କୁଆଡ଼େ କହୁଛି ମୋତେ ଅନ୍ଧାର ଦେଖାଯାଉଛି କହୁଥିଲି ମୋତେ ଅନ୍ଧାର ଅନ୍ଧାର ମାନେ କଣ ତାର ମାନସ ପଟରେ ଆଉ କିଛି ନାହିଁ କେବଳ କେବଳ ଗୋଟେ ଭୟ ଲାଗୁଛି ସଂସାରକୁ ତାକୁ ତ୍ୟାଗ କରିକି ଯିବାକୁ ପଡିବ ସ୍ୱର ଛାଡ଼ିବ ଏଇଟା ଅବସ୍ଥାରେ ସମସ୍ତଙ୍କର ଆସିବ କିନ୍ତୁ ଭକ୍ତର ଗୋଟେ ବିଜୟ ହେଉଛି ଏଇଟା ମୃତ୍ୟୁ ଉପରେ ବିଜୟ ତାର ଯଦି ଭଗବାନଙ୍କୁ ସେ ଦର୍ଶନ କରିଦେଇଛି ଭଗବାନଙ୍କ ପାଖରୁ କିଛି କୃପା ଲାଭ କରିଛି ସେ ଚେତନାଟା ସେ ପ୍ରଭୁପାଦ ସେ ଶବ୍ଦଟି ଲେଖିଛନ୍ତି ନା ବର୍ତ୍ତମାନ ମୋର କାଲି ସେଇ ଚିନ୍ତାଟା ହେଲେ ଆସୁଛି ପ୍ରଭୁପାଦ ଶବ୍ଦଟି କାହିଁ ଚଏସ୍ କଲେ କୃଷ୍ଣ ଚେତନା ଚେତନା ଭିତରେ କଣ ରହିଲେ ଗୋଟେ ସଂସାର ଚେତନା ଗୋଟେ କୃଷ୍ଣ ଚେତନା ଚେତନା ଭିତରେ କେବଳ କୃଷ୍ଣ ରହିବେ ମୁଁ କୃଷ୍ଣଙ୍କର ମୁଁ ଯାହା କରୁଛି କୃଷ୍ଣଙ୍କ ପାଇଁ କରୁଛି ଆଉ ମୋର ନିଜର କିଛି ମୋର ଆଉ କିଛି ଶବ୍ଦ ନାହିଁ ମୋର ଆଉ ଶବ୍ଦ କିନ୍ତୁ କିଛି ନାହିଁ ସୁଖ ଦୁଃଖ ପରି ମୋର କିଛି ସେପାରେଟ୍ ଜିନିଷ ପୃଥକ ଜିନିଷ ଆଉ କିଛି ନାହିଁ ମୁଁ ହଉଛି କୃଷ୍ଣଙ୍କର ତେଣୁ ସୁଖ ଦୁଃଖଟା କାହାର ହବ ସେ ତାଙ୍କର କିଏ ହଉଛି କୃଷ୍ଣ ଚେତନା ଆମେ ଯଦି ଏଇ ଚେତନା ନ ରହିପାରିବା ଏଇ ଯେମିତି ବରଣ କହୁଛନ୍ତି ତା ଦିନ ପର୍ଯ୍ୟନ୍ତ ସହସ୍ରଶ ଦେହ ଧୃତବନ୍ତ ବୃଥେଇବ ଆମ ଧୃତବନ୍ତ ଏତେ ଦିନ ପର୍ଯ୍ୟନ୍ତ ସହସ୍ର ସହସ୍ର ଦେହ ମୁଁ ଧରିକି ଆସିଲି ସବୁ ଦେହରେ ଏ ମଳମୂତ୍ର ତ୍ୟାଗ କରୁଥିଲା ନା ନାହିଁ ଆରଣିଦ୍ରା ବହି ମୋତେ ଥିଲା ନା ନାହିଁ ଭୋଜନ ଥିଲା କି ନାହିଁ ଏଇ ଏଇ କଷ୍ଟ ଏଇ ଗରମ ଦିନର କଷ୍ଟ ସାପ ପାଇଁ ବେଙ୍ଗ ପାଇଁ ମଣିଷ ପାଇଁ ଥଣ୍ଡା ହେଲେ ସମସ୍ତଙ୍କୁ ଥଣ୍ଡା ହଉଛି ନା ଆଉ ସମସ୍ତେ ସେ କଷ୍ଟ ଏ ସହସ୍ର ସହସ୍ର ଦେହ ଧାରଣ କରିଛେ ମୋର ବୃଥାର ଦିନ ଯାଇଛି କହୁଛନ୍ତି ଆଉ କଣ କହିଲେ अर्थ अपि अर्थ अप्याद दैवाधिगतम सर्वरत्नाकर रत्नाकर पतिनाम अपि यह पूर्वम नैव एवं विद अर्थ प्राप्त इति भावम। मु सब रत्नाकरंगर अधिपति थिली, मु सब समुद्र रत्नाकरंगर कौन थिली, मु मालिक। किंतु एभले अर्थ मु केबे पाइ नथिले। कौन अर्थ पाइले? भगवान कृष्ण को पाइले, तांग सेवाटा साक्षात तांग सेवा पाइले, तांग जो पादहूत कर दउछन्ती, तांग जो पूजा पूजा करुछन्ती, इतर कले आज मो जीवन आज मु प्रकृत धन पाइले। भक्त से गरीब नुहे, दुखी नुहे। आजिकाल कौन आम गोटे जा कहते कई भक्त हो ना लोक बुझे सुझे भक्त करा कथा लोक भक्त गोटे स्वाभाविक भक्ति ना नर्क को पल आचार्य मैंने बड़े दयालु ना लोक तो स्वाभाविक गोटे आकर्षण भगवान भक्ति प्रति आसुने तेना लोक नर्क कहीं जीव जो बाड़े बुझे सुझे आनी ये जन्म सीधे क्यों जन्म गोटे आरंभ करना भक्ति सीधे उद्धार पाइब ना आण से आचार्य मान कहते गोटे ट्रिक भक्ति अलग जिनिस ना आमको आणिक पहुंचे दिगला जमी छुआटा को जबरदस्ती नहीं स्कूल छुआ को बाटे बाटिका बाटे बाटिका मान हो टाणी टाणिका देखी ना छुआ छुआ गुडा आजिकल छुआ सीना गुडा सब सांगे सांगे गोटे बैग कांधे पकई भारी पड़ती स्कूल को आगुरी सब टाणी टाणिका मां ने टाणी टाणी मास्टर आगे फोबाड़ दे सारा पीड़न धरिक पाठ पढ़ने जबरदस्ती पठा जाए कहीं से पाठटा पढ़ुने ना से केवे पढ़ी तार जे पर्यंत तार स्वाभाविक रुचि न आसी देखना मास्टर कतर बसे मास्टर बुझे दौर केवल गोटे कारण ये पिलाटा केमती तार स्वाभाविक रुचि भक्ति से तुमको जे भक्त बनई आम जमी भक्त बनई प्रभुपद द्वारा आम आसीचे आम जबरदस्ती जाओ भक्त मान गुरुवर्ग मान दया पलि आसु आमको स्वाभाविक भक्ति करा पड़े स्वाभाविक ना पाठटा छुआ को छोटा पाठटा बुझी दौचे निजे पढ़ी दौचे तार पाठ पढ़ा इच्छा छोटा जी निजे पाठटा बुझीदेला सी पचार ट्यूशन मास्टर निजे पढ़ी दे सारे बुझीपारे आम जो पाठ पढ़ू सब पढ़ीदेबू सारे बुझीपारे जे न पढ़िया पिला तार पचार पचार माड़ खाई मास्टर को सी न पढ़ा ना तार पढ़ार ना ना जार स्वाभाविक रुचि न आसव सी कह भक्ति करें विद्या भी सैया पढ़ी पढ़ू तार स्वाभाविक आसचे ना आमर भक्तिर से आमको आणिक विधि मार्ग में छाड़ दिगला आमर भी कुछ स्वीकृति अच्छी जन्म कि स्वीकृति भक्त मैंने दौरान प्रभुपाद अशेष कृपा अच्छे कि आमको स्वाभाविक बुझाक पड़ो ए सहस्र देह मुझे धरी मोर वृथा जा जन्म जब मु कम से कम भगवान भाव स्थित प्रेम स्थित न जापारे पुणी गोटे शरीर धरिया पड़ो आकृत ये जीवन किसी लाभ भी हलानी बोली जान भगवान प्रेमटा न पाइपारे भगवान मन मन केवल कृष्ण चिंता न रहा सुख दुख चिंता रहा देह चिंता रहा कह चिंता रहा मान सम्मान चिंता रहा ये किसी लाभ ना आमको जगत सब लोग बड़ कर दे बहुत बड़ बड़ लोक बड़ महाराज ये बड़ भक्त ये आम कह किसी लाभ हम आम गोटे धन केवल दरकार से महाप्रभु कहे प्रेम धन बिना व्यर्थ दरिद्र जीवन महाप्रभु शिक्षा सब सार शिक्षा ना जीवन टा व्यर्थ आ दरिद्र ये भी शब्द वृथे मो रत्नाकर सब रत्ना मो रत्नाकर अधिपति थी कि मो जीवन टा वृथा जाए कि आज मु प्रकृत धन पाइली भगवान को पाइबा गोटे धन ना भक्त भक्त कह मोर लस हो गला मोर असुविधा हो गला मो घर छाड़ दिले या मोर एम अरे तुम लस कौन है तुम जीवन में कोटी जन्म तुम कोटी जन्म बीते आउ कोटी जन्म बीते था तुम मुखर के हरे कृष्ण महामंत्र एम आसी ना था के गोटे लोक एम प्रणाम करवा तिलक धारण कर सब वैकुंठ जिनस ना हो यार मूल्य कौन गोटे साधारण जीव बुझे संसार लोक तेल लुण संसार बंचुच तार खाया पीया बंचे कष्ट सी कौन यार मूल्य बुझे ये तुलसी माली पिंधा तिलक धारण करवा भगवान गीता पढ़वा नाम जप करवा ये कितने गोटे महान भाग्यर कथा लोक तेल लुण कथा चिंता कर मोर आज असुविधा होगा एटा होगा मो भक्ति कौन करी मोर टाइम ना से मूल्य बुझे ना देख वरुणा देवता मान रत्नाकर अधिपति सी कौन कौन मोर सहस्र सहस्र जन्म वृथा चली जाइए आज कौन कह आज मो जन्म टा धन्य है कहीं कृष्ण सेवा कल पूर्व श्लोक अच्छी ना प्राप्त विक्षम ऋषिकेशम लोकपाल सपर्जया महत्यांबु जयत्वाहम तद दर्शन महोत्सव हो ଭଗବାନ ଦେଖି ତାଙ୍କୁ ଉତ୍ସବ ଭଳିଆ ଲାଗିଲା, ମହୋତ୍ସବ ଶବ୍ଦଟି ଲାଗିଛି ଭାଗବତ, ଏତେ ସୁନ୍ଦର ଭଗବାନ, ବରୁଣଙ୍କ ପାଖରେ କଣ ନାହିଁ, ସବୁ ଅଛି, କୁବେର ବରୁଣ ସବୁଠୁ ରିଚେଷ୍ଟ କୁହନ୍ତି ଡେମିଗଡ଼ ସେମାନେ, ଆଉ କୁବେର ଅଧିପତି, କୁବେର ଏଟାକୁ ଛଡେଇ ନେଇ ନଥିଲେ କିଏ, ରାବଣ ନେଇ ପଳେଇଥିଲା ନା ଉପସ ବିମାନଟାକୁ, ଆଉ ଆଉ ଇଏ ଇଏ ଦେଖିଲା ବେଳକୁ ଆଙ୍କର କଣ ଦାନା, ଆମର ବରୁଣ ସିଏ ସମସ୍ତ ରତ୍ନଗର୍ଭା, ଆମର ସମୁଦ୍ରଙ୍କର ସବୁ ରତ୍ନର ଅଧିପତି ସିଏ ନା, ତାଙ୍କ ବିନା କଣ କିଛି ହେଇପାରିବ, ହିରଣ୍ୟକଶିପକୁ ନେଇକି ରତ୍ନ କିଏ ଦଉଥିଲେ, ବରୁଣଦେବ ନେଇକି ଦଉଥିଲେ ନା, ସମୁଦ୍ର ମାନଙ୍କୁ କହୁଥିଲେ ତରଙ୍ଗ ମାଧ୍ୟମରେ ନେଇକି ହିରଣ୍ୟକଶିପଙ୍କର ପାଦ ତଳେ ପକେଇ ଦେଇ ଆସ ରତ୍ନକୁ, ନହେଲେ ସିଏ ସିଏ ଶୁଖେଇ ଦବ, କାରଣ ସବୁ ସବୁ ଲୋକପାଳଙ୍କର ନେଇ ଯାଇଥିଲା ନା ଶକ୍ତିକି, କିନ୍ତୁ ସିଏ ତାଙ୍କର ମନ ବି ଖୁସି ନାହିଁ, ସଂସାରରେ ଧନ କଥା କହୁଛି, ଦେଖନ୍ତୁ ସବୁଠୁ ଧନୀ ଲୋକ କହୁଛନ୍ତି ମୋ ଜୀବନଟା ବୃଥାରେ ଯାଇଛି, କାହିଁକି ନା ମୁଁ କୃଷ୍ଣଙ୍କୁ ପାଇନି, କୃଷ୍ଣଙ୍କୁ ଦର୍ଶନ କରିନି, ଆମ ଜୀବନର ଯଦି ଭକ୍ତ ଯଦି ପ୍ରକୃତରେ କିଏ ଭକ୍ତ ହେବା ପାଇଁ ଚାହୁଁଛି ତା ଜୀବନରେ ସୁଖ ଦୁଃଖ ବି ଚିନ୍ତା କରିବା ଉଚିତ ନାହିଁ, ସୁଖ ଦୁଃଖ ଗୋଟେ ଆମର କିଛି ନାହିଁ, ଆମ ଜୀବନର ସବୁଠୁ ବଡ ଦୁଃଖ ହେଲା ଆମେ ଭଗବାନଙ୍କର ପ୍ରେମଟା ଭକ୍ତିଟା ପାଇପାରୁନି, ଆଉ ଇଏ ସୁଖ ଦୁଃଖ ତ ଦେହ ସାହିତ ଅଛି, ଏ ଜଗତର ଯେତେବେଳେ ଭଗବାନ ଦୁଃଖାଳୟ କହିଛନ୍ତି କେହି ସୁଖରେ ଏଠି ନାହାନ୍ତି, ଏଇଟା ଖାଲି ଦେଖାଯାଉଛି ସେ ଲୋକଟା ଭଲରେ ଅଛି ନା କଣ ବାବୁଲେ, ତୁମେ ତୁମ କଥା କଣ ଗାଁ ତୁମେ କହୁଛି କି, ଯିଏ ଦେଖୁଛି କହୁଛି ବାବୁଲେବାବୁଙ୍କର ଦୁଇଟା ପୁଅ ସଂଗ୍ରାମ ଟ୍ରେଡର୍ସ ଲକ୍ଷ ଲକ୍ଷ ଟଙ୍କା ଆସୁଛି, ସେ କହୁଛି ନା ତୁମ କଥା କଣ ଗାଁ ଲୋକ ଜାଣିଛନ୍ତି, କେ କାହା କଥା ଜାଣନ୍ତିନି, ସମାଜର ଏଇଟା ମାୟାର ଜିନିଷ, ମାୟା ଏମିତି ଲୁଚି ସଂସାର ବନ୍ଦ ହେଇଯିବ, ବ୍ରହ୍ମା ଜାଣିଛନ୍ତି ନା, ବ୍ରହ୍ମା ଏମିତି ସୃଷ୍ଟି କରିଛନ୍ତି, ଓ ମୁଁ ପଢୁଥିଲି ବେଳେ ଆଉ ଟିକେ ଏବେ ତ ପଢି ହବନି, ଯାହା ପଢିଛି ଯେତିକି ଆଉ ଗୁରୁ ବୈଷ୍ଣଙ୍କ ଦୟାରୁ ଆଖି ଖୋଲି ଯାଇଛି, ଭାଗବତ ଟୀକାକାରମାନେ ଲେଖିଛନ୍ତି, ମାୟା ଏମିତି କରିଛନ୍ତି କାହାକୁ କାହା ଜ୍ଞାନ ଦେବେନି, ବୁଝିପାରୁଛନ୍ତି କି ନାହିଁ, କାହାକୁ କାହା ଜ୍ଞାନ ଦେବେନି, ସଂସାର ଜ୍ଞାନ କାହାକୁ କାହାକୁ ଜଣେଇବେନି, ସମସ୍ତେ ଜାଣିଦେବେ ସେ ଦୁଃଖୀ ଇଏ ଦୁଃଖୀ ତା ଦୁଃଖୀ, ତାହେଲେ ଆଉ କିଏ ସଂସାର କରିବେ କି, ସମସ୍ତେ ଭାବୁଛନ୍ତି କଣ ସିଏ ସୁଖରେ ଅଛି, ଦେଖୁନା ତା ପୁଅଟା ଭଲ ପଡ଼ିଲା, ପୁଅଟା ଆଉ ତା ପୁଅଟା କଥା ମାନୁଛି ନା, ହଉ ନାଇ ବାବୁଲେ ତା ପୁଅଟା ଦେଖୁନା ଯାହା ହେଲା ତା ପୁଅଟା ସେମିତି, ଆଉ ତାର ଯାହାର ପୁଅ ଅଛି ସେ କହିଲେ ଦେଖୁନ ବେକାର ଏଇଟା ମୋର କିଛି କାମ କରୁନି, ଏଇ ବେକାର ଟଙ୍କା ପଇସା କିଛି ରୋଜଗାର କରୁନି, ଯାହାର କିଛି ନାହିଁ, ଯାହାର ଦୁଇଟା ଦିନ ଝିଅ ସିଏ ମୁଣ୍ଡ ପିଟୁଛି, ଦେଖୁନ ମୋର ଗୋଟେ ପୁଅଟେ ନାହିଁ, କେହି କାହା ଦୁଃଖ ମାୟା କାହାକୁ କାହା ଦୁଃଖ ଦେଖିବାକୁ ଦଉନାହାନ୍ତି, ଆଉ ସେ କଣ କରିବ ନା ଏଟା ଦେଖିଦେବେ ଜୀବ, ସେଥିପାଇଁ ମାୟା ତା ଦୁଃଖଟାକୁ ଜୀବ ତା ଦୁଃଖଟାକୁ ଦେଖିପାରୁନି ବୋଲି ଭଗବାନଙ୍କୁ କହିବାକୁ ପଡୁଛି, ପ୍ରଭୁ ଆସିକି ଜଣାଉଛନ୍ତି ନା ସଂସାର ଦୁଃଖଟା କଣ, ଆଉ ଶେଷକୁ ରାମଜୀଙ୍କର ଶ୍ଲୋକଟାକୁ ଭାଗବତରେ କହିଲା ନା ମାୟା ମୃଗ ଅନୁଧାବନ, ରାମଜୀ କାହା ପଛରେ ଧାଉଁଛନ୍ତି, ମାୟା ଏ ମୃଗ ଦେଖଉଛନ୍ତି, ଜୀବ ଜୀବ ଏଇ ମାୟା ମୃଗ ପଛରେ ଥାଉଛି, କିଛି ମିଳିବନି ତା ରୂପ, ସେୟା ନୁହେଁ ଦେଖା ହେଉଛି କଣ ସ୍ୱର୍ଣ୍ଣ ହରିଣୀ, ସେ ସେ ରୂପଟା ସେୟା ନୁହେଁ, ଭଗବାନ ବି ଭ୍ରମିତ ହେଇକି ଧାଇଁଲେ, ଆମର କଥା କଣ, ମାୟା ଜଗତରେ ଏମିତି କେହି ସୁଖରେ ନାହାନ୍ତି, କେହି ସୁଖରେ ନାହାନ୍ତି, ତେଣୁ ଭକ୍ତ ହେଇଗଲା ପରେ କେବେ ବି ଆମେ ସୁଖ ଦୁଃଖକୁ ଗୋଟେ ତରାଜୁରେ ଜୀବନର ତରାଜୁରେ କେବେ ସବୁବେଳେ ମାପିବା ଉଚିତ ନୁହେଁ, ମୋର ଏତିକି ସୁଖ ମିଳିଲା ଏତିକି ଦୁଃଖ ମିଳିଲା ଅପମାନ ହେଲା ମାନ ହେଲା, ଭଗବାନ ଏଇଟା ଜାଣିଛନ୍ତି ବୋଲି ଗୀତାରେ ସବୁ କହିଦେଇଛନ୍ତି ଭକ୍ତ ଲକ୍ଷଣରେ, ମାନ ଅପମାନରୁ ଉର୍ଦ୍ଧାର ରୋଗ ହେଲେ ନା ସବୁବେଳେ ନିନ୍ଦା ନିନ୍ଦା ସ୍ତୁତି ତୁଲ୍ୟ ନିନ୍ଦା ସ୍ତୁତି ମୌନି ସନ୍ତୁଷ୍ଟ ଯେନ କେନ କେନ ଚିତ, କେତେ ସୁନ୍ଦର ଭଗବାନ ଗୀତାରେ ସବୁ ଭକ୍ତ ଲକ୍ଷଣ କହିଲେ, ସନ୍ତୁଷ୍ଟ ରହିବ ସବୁବେଳେ ରହିବ, କେମିତି ସନ୍ତୁଷ୍ଟ ରହିବ, ସନ୍ତୁଷ୍ଟ ରହିବା ସହଜିଆ, କେମିତି ସନ୍ତୁଷ୍ଟ ରହିବ, ସବୁ ଯେତେବେଳେ ଆମର ଭଲ ଅଛି ଆମେ ସେତେବେଳେ ମନଟା ସନ୍ତୋଷ ନା କହିଲେ, ତୁଲ୍ୟ ନିନ୍ଦା ସ୍ତୁତି ମୌନି ସନ୍ତୁଷ୍ଟ, ସନ୍ତୁଷ୍ଟଟା ସବୁ ଦେହରେ ଲଗେଇବ, ନିନ୍ଦା ସ୍ତୁତିରେ ସନ୍ତୁଷ୍ଟ ଆଉ ତୁଲ୍ୟ ରହିବ, ଦୁଇଟା ଶବ୍ଦଟାକୁ ଲଗେଇବ, ସମାନ ରହିବ ସନ୍ତୋଷ ରହିବ, ହଁ ଆଜି ଖାଇବା ମିଳିଲାନି ପେଜ ଖାଇ ଶୋଇଯିବା ହବ, ଇଏ ହଉଛି ଭକ୍ତ, ଭକ୍ତର ସୁଖ ଦୁଃଖ କିଛି ନାହିଁ, ସୁଖ ଦୁଃଖ ବାହାର କରିଦେବା ପଡିବ ମନ ଭିତରୁ, ତାର ସବୁଠୁ ବଡ ଦୁଃଖ ଜୀବନ ହେଲା ମୋତେ ଭଗବାନଙ୍କର ଦର୍ଶନ ହଉନି, ଭଗବାନଙ୍କର ଭକ୍ତିଟା ମୋ ହୃଦୟରେ ହଉନି, ନହେଲେ ମୋ ଜୀବନଟା ବୃଥା ଚାଲିଯିବ ନା, ବୃଥା ଚାଲିଯିବ, ବରୁଣ ଆଜି ଏ କଥା କହୁଛନ୍ତି, ସେଥିପାଇଁ ସେ କହିଲେ ଇତିପୂର୍ବମ ନୈବ ନୈବ ଏବଂ ବିଦ ଅର୍ଥମ ପ୍ରାପ୍ତମ, ମୁଁ ମୋ କତରେ ଧନ ଥିଲା କିନ୍ତୁ ଏଭଳି ଧନ ମୁଁ କେବେ ପ୍ରାପ୍ତ ହେଇନଥିଲି, ତତ୍ ପାଦୌ ଭଜନ୍ତମ ଏବ ଅଧ୍ୱାନମ ସଂସାରସ୍ୟ ପାରମ୍ମା ପୁହୁ, ଆପଣଙ୍କର ଚରଣ କମଳକୁ ଯେଉଁମାନେ ଭଜନ କରନ୍ତି ସେମାନେ ସଂସାରରୁ ପାର ହେଇକି ପଳାନ୍ତି, ସଂସାର ପଥରୁ ପାର ହେଇଯାନ୍ତି, ଅହନ୍ତୁ ଏତାଦୃଶମ ଦର୍ଶନମ ବି ପ୍ରାପ୍ତମ ଇତି ଅହୋ ମଦ ଭାଗସ୍ୟ ପରକାଷ୍ଟମ ଇତି ଭାବମ, ଛକ୍ରପତାଙ୍କ ଭାବକୁ ଲେଖୁଛନ୍ତି, ଯିଏ ଆପଣଙ୍କର କଣ ତା ପୂର୍ବ ଭାବକୁ ଲଗେଇଲେ, ତତ୍ପାଦମ ଭଜନ୍ତୁ ଏବ ଅଧ୍ୱନମ ସଂସାରସ୍ୟ ପାରମସ୍ୟ ପରମ ବିପ୍ରାପ୍ତୁ। ଯିଏ ଆପଣଙ୍କୁ ଭଜନ କରନ୍ତି ସିଏ ଆପଣଙ୍କର ଚରଣ କମଳକୁ ଭଜନ କରନ୍ତି ସିଏ ସଂସାରରୁ ପାର ହେଇକି ପାରନ୍ତି। କିନ୍ତୁ ମୁଁ ଭଜନ ଆପଣଙ୍କର କରିନି କିନ୍ତୁ ମୁଁ ପାର ହେଇଯିବି, କାହିଁ ପାର ହେଇଯିବି ଏଠି କହୁଛନ୍ତି। ଅହନ୍ତୁ ଏତାଦୃଶ ଦର୍ଶନମ ବିପ୍ରାପ୍ତ, ଯାହାଙ୍କ ଚରଣ କମଳକୁ ଭଜନ କରି ଲୋକ ମୁକ୍ତି ପାଇଯାନ୍ତି, ମୁଁ ତାଙ୍କୁ ସାକ୍ଷାତ ଭାବରେ ଦର୍ଶନ କରୁଛି, ତ ମୁଁ ବି ସେଇ ଗତି ପ୍ରାପ୍ତ ହେଇଛି, ତେଣୁ ମୁଁ ପ୍ରକୃତ ଧନ ହିଁ ପ୍ରାପ୍ତ ହେଲି। ଭଗବାନଙ୍କର ଯଦି ଜୀବନରେ ସବୁଠୁ କିଛି ମୂଲ୍ୟବାନ ଜିନିଷ ଥାଏ ଏଇଟା, ଏ ଚେତନା ଯୋଉ କୃଷ୍ଣ ଚେତନା ପୂର୍ବ ଶବ୍ଦ ଦେଇଛନ୍ତି ନା, କୃଷ୍ଣଙ୍କୁ ସବୁବେଳେ ଚିନ୍ତା କରିବାକୁ ପଡ଼େ ତାଙ୍କର ସୁଖ ପାଇଁ। କୌଣସି ଜିନିଷଟି କର୍ମ ନୁହେଁ, ଆମ ବୈଷ୍ଣବ ପରମ୍ପରାରେ କୌଣସି ଜିନିଷଟି କର୍ମ ନୁହେଁ, ସବୁ ଜିନିଷ ହେଉଛି ଭକ୍ତି। ସେଥିପାଇଁ ଯେମିତି ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର କହୁଥିଲେ, ଏ ସମଗ୍ରର ସମଗ୍ର ବିଶ୍ୱର ସମଗ୍ର ଜିନିଷ ହେଉଛି ମୋ ଗୁରୁଦେବଙ୍କର, ସବୁ ହେଉଛନ୍ତି ଭଗବାନଙ୍କର, କୌଣସି ଜିନିଷ କର୍ମ ନୁହେଁ। ଆଉ ସବୁ ବସ୍ତୁ କେମିତି ଆଣିକି ମୋ ଗୁରୁଙ୍କର ସେବାରେ ରହିବି, ଭଗବାନଙ୍କର ସେବାରେ ଲଗେଇବି, ଏଇଟା ହେଉଛି କୃଷ୍ଣ ଚେତନା। ନିଜର ଆଉ କିଛି ନାହିଁ, କେବଳ କୃଷ୍ଣଙ୍କର ସୁଖ। ଆଉ ଜୀବନରେ ଆମର ସବୁଠୁ ବଡ଼ ଜିନିଷ ଯାହା ରହିଲା ଗୀତାରେ କେତୋଟି ଶ୍ଳୋକ ଆମକୁ ସେଇଟାକୁ କହିଲେ ଚିନ୍ତନ କଲେ ଆମେ ଜାଣିଦେବା, ଆମକୁ ଯେମିତି ଗୁଣ ପୋକ ଲାଗିକି ଗୋଟେ ମଣିଷକୁ ଖାଇଦେଉଛି, ଆମ ଭକ୍ତମାନଙ୍କ ଜୀବନକୁ ଆମକୁ ନଷ୍ଟ କରିଦେଉଛି, ମାନ ସମ୍ମାନ ସୁଖ ଦୁଃଖ ନିନ୍ଦା ସ୍ତୁତି ଏଗୁଡ଼ିକ ସବୁ। ଏତିକି ତୁମ ମୁଣ୍ଡ ଭିତରେ ଭଜନ ତ କରିପାରିବନି, ତୁମକୁ ନିନ୍ଦା କରିଦେଲେ ତୁମ ମୁଣ୍ଡ କୋଉଠି ରହିଲା, ନିନ୍ଦୁକ ପାଖରେ ରହିଲା, ଭଜନ ପାଖରେ ରହିବନି। ସ୍ତୁତି କରିଦେଲେ ସ୍ତୁତି ପାଖରେ ମନେ ରହିଲାନି, ସ୍ତୁତି ଯିଏ କଲା ତା ପାଖରେ ମନେ ରହିଲା, ଏବେ ବଡ଼ ଡେଞ୍ଜର ଜିନିଷ ତାକୁ। ଭଗବାନ ଯୋଉ କହିଲେ ରାଗ ଦ୍ୱେଷ ବିମୁକ୍ତେଷୁ, ରାଗ ଆଉ ଆସକ୍ତି ରଖିବନି ଆଉ ଦ୍ୱେଷ ରଖିବନି, ତା ଅର୍ଥଟା କଣ, ଯିଏ ଆମକୁ ଭଲ ନ ପାଇଲା ତା ପ୍ରତି ଆମର ଦ୍ୱେଷଟା ରହିଲା, ଇଏ ବି ଭକ୍ତି କେବେ ହବନି। ସିଏ ଭୁଲ ଲୋକ, ସିଏ ମତେ ଭଲ ପାଉନି ନା, ମୋର ତ ଭଲ ପାଉ, କିନ୍ତୁ ମୋର ତା ପ୍ରତି କଣ ଆସିଗଲା, ଶତ୍ରୁଭାବ ଆସିଗଲା, ତୁମର ଭଜନ ନଷ୍ଟ ହେଲା। ଆଉ ଯଦି କାହା ପ୍ରତି ବନ୍ଧୁଭାବ ଚାଲି ଆସିଲା ତା ପ୍ରତି ତୁମର କଣ ବଢିଗଲା ଆସକ୍ତି, କାହିଁକି ସିଏ ତୁମକୁ ଭଲ ପାଉଛି, ତ ଦିଟା ତୁମର ଭଜନର ବାଧା। କେତେ ବଡ ବଡ଼ ତତ୍ଵ ସବୁ ଭଗବାନ ବହୁତ ଗୀତାରେ କହୁଛନ୍ତି। ଆମ ଜୀବନରେ ସୁଖ ଦୁଃଖ କିଛି ନାହିଁ, ଲାଭ କ୍ଷତି କିଛି ନାହିଁ, ଶତ୍ରୁ ମିତ୍ରତା କିଛି ନାହିଁ, ଆମର ସମ୍ବନ୍ଧ କେବେ ସଭ୍ୟ ସେବକର ସମ୍ବନ୍ଧ। ଆମେ ଏଠି ଗୋଟିଏ ମନ୍ଦିର ରହୁଛେ, ଗୋଟିଏ ସଂସ୍ଥା ରହୁଛେ, ବା ଗୋଟିଏ ଗୁରୁଙ୍କର ଶିଷ୍ୟ ଅର୍ଥ ନୁହେଁ ଯେ ଆମ ଭିତରେ ଅଲଗା କିଛି ସମ୍ପର୍କ ରହିଛି, ହଁ ସେ ଆମ ଗୋଟେ ମନ୍ଦିର ଆମ ଇସ୍କନ ସଂସ୍ଥା ନୁହେଁ, ଆମର କେବଳ ଗୋଟିଏ ସମ୍ପର୍କ ସଭ୍ୟ, କୃଷ୍ଣ ହେଲା ଆମର ସଭ୍ୟ, ଆମେ ହେଲୁ ସେବକ, ଆମେ ସେବକ ସୂତ୍ରରେ ସମ୍ବନ୍ଧ ରଖୁଛୁ, ଆମେ ମୁଁ ସେବକ ଆଉ ଜଣେ ସେବକ, ଆମେ ମିଶି ଭଗବାନଙ୍କର ସେବା କରିବା, ଏହି ହେଲା ଆମର ସମ୍ବନ୍ଧ। ପର୍ସନାଲ ପ୍ରୋବ୍ଲେମ ଏଥିରେ ଯୋଡ଼ି ହେବନି, ପର୍ସନାଲ ସମସ୍ୟା ସମସ୍ତଙ୍କର, ସେଇଟା ୟୁ ହାଭ୍ ଟୁ ସଲ୍ଭ ୟୋର ସେଲ୍ଫ, ତୁମ ସମସ୍ୟାକୁ ତୁମେ ସମାଧାନ କର, କାରଣ ତୁମ ସ୍ୱଭାବ ଯୋଗୁଁ ତୁମର ସମସ୍ୟାରେ ପଡ଼ିଛ। କିନ୍ତୁ ତୁମେ ଯେତେବେଳେ ଭଗବାନଙ୍କ ପାଖରେ ଯୋଡ଼ି ହେଇଛ, ତୁମକୁ ଗୋଟେ କାମ କରିବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ, ସେବକ ସମ୍ବନ୍ଧରେ ଯୋଡ଼ି ହେବାକୁ ପଡ଼ିବ, କାରଣ ତୁମେ ଯେଉଁଠିକି ଯାଅ ସେବା କରିବାକୁ ହେଲେ ଆଉ ଗୋଟେ ସେବକ ଦରକାର, ତ୍ୟାଗ କରିବାକୁ ହେଲେ କି ସେବକ ଦରକାର ନାହିଁ, ଛାଡ଼ି ଦେଇଛ ତୁମର କ'ଣ ସେବକ ଦରକାର, କ'ଣ କିଛି ଦରକାର ନା, ମାଗି ଆଣିଲ ଖାଇଦେଲ ହାଣ୍ଡି କଣ୍ଡି ପୋଛିଦେଲ ଶୋଇଗଲ, ସେବା କରିବାକୁ ହେଲେ ତୁମ ସେବକର ସମ୍ପର୍କ ଦରକାର। ଆଉ ଆସୁରିକ ଯୋଉ ଭାବନାଟା ଯୋଉ ରହୁଛି, ଏଇଟା ଗୋଟେ ଆସୁରିକ ଭାବନା ନା, ଏଇ ଯୋଉ ରାଗ ଦ୍ୱେଷ, ଏଇଟାକୁ ସବୁବେଳେ ଶାସ୍ତ୍ରରେ ନିନ୍ଦା କରାହେଇଛି, ବହୁତ ବାରମ୍ବାର ଭାଗବତରେ ଏଇଟାକୁ ବହୁତ ଶତ୍ରୁ ବୋଲି କୁହାହେଇଛି, ଅନ୍ୟକୁ ଘୃଣା ଭାବ କରିବା, କାହା ପ୍ରତି ଦୋଷ ରଖିବା, କାରଣ ଏଥିରେ ନାରଦ ମୁଁ ତ ସିଧା କହିଦେଲେ ସପ୍ତମ ସ୍କନ୍ଧରେ, ଏଇ ହିରଣ୍ୟକଶିପୁ ହିରଣ୍ୟାକ୍ଷ କଥାରେ କହିଦେଲେ, ନାଇଁ ନାଇଁ ଦ୍ୱେଷରେ ଭଗବାନଙ୍କ ପାଖରେ ଯେତିକି ମତେ ରୁହେ ମୁଁ କହିଦେଉଛି ଭକ୍ତିରେ ବି ସେତିକି ମତେ ରହିବେନି, ଏଇଟା ମୋ ମତ, ମୁଁ ଜାଣିଛି। ଯଦି ଦ୍ୱେଷ ଜଣଙ୍କ ପ୍ରତି ଆପଣଙ୍କର ହେଇଯାଇଛି, ତାକୁ ଶତ୍ରୁ ରୂପରେ ଆପଣ ଦେଖିଦେଇଛନ୍ତି, ତାହେଲେ କେବେ ବି ଭକ୍ତିରେ ବି ସେତେ ଆବେଶ ଆସିବନି, ଦ୍ୱେଷରେ ଯେତେ ଆବେଶ ଆସିବ। ଆସକ୍ତି ଯେତେ ଭୟଙ୍କର ଦ୍ୱେଷ ସେତିକି ଭୟଙ୍କର, ସେଥିପାଇଁ ଆମର ଏ ଜଗତରେ କାହା ସହିତ ଶତ୍ରୁତା ନାହିଁ, କାହା ସହିତ ମିତ୍ରତା ନାହିଁ, ଆମର କେବଳ ଗୋଟିଏ ସେବ୍ୟ ବସ୍ତୁ କୃଷ୍ଣଙ୍କ, ଗୁରୁ କୃଷ୍ଣଙ୍କ ସହିତ ଆମେ ଯୋଡ଼ୁଛେ ସମସ୍ତଙ୍କୁ, କାହାକୁ ସେବକମାନଙ୍କୁ। ତେଣୁ ସେବକ ସହିତ ମୁଁ କାହିଁକି ସମ୍ପର୍କ ରଖୁଛି ନା, ସିଏ ସେବ୍ୟଙ୍କର ସେବକ, ସେ କୃଷ୍ଣଙ୍କୁ ସେବା କରୁଛି, ସେଥିପାଇଁ ତାଙ୍କର ମୋର ସମ୍ପର୍କ। ଆମର ପର୍ସନାଲ ରିଲେସନସିପ୍, ଫ୍ରେଣ୍ଡସିପ୍, ଯେମିତି ସବୁ ଗାଁର ଗହଳରେ ଅଛନ୍ତି, ବନ୍ଧୁ ବାନ୍ଧବ ମାଉସୀ ପୁଅ କ୍ଲବ୍ସ ମେମ୍ବର୍ସ, ଏସବୁ ଆମର ଗ୍ରୁପ୍ସ, ଏସବୁ ଆମର କିଛି ସମ୍ପର୍କ ନାହିଁ। ଆମର ଦେଖିବାକୁ ପଡ଼େ କିଏ ଭଗବାନଙ୍କର ସେବକ, ଆଉ ମୋତେ ତା ସମ୍ପର୍କ ରଖିବା ଗୁଡ଼ିକ ମୋତେ ବି ସେବାର କିଛି ସୁଯୋଗ ମିଳିବ। ପର୍ସନାଲ ନେଚର କାହାର କ'ଣ ସ୍ୱଭାବ ରହିଛି ସେ ଅଲଗା, ଭୀମସେନର ନେଚର ଅଲଗା, ଦ୍ରୌପଦୀଙ୍କର ନେଚର ଅଲଗା, ଯୁଧିଷ୍ଠିରଙ୍କ ନେଚର, ସବୁ ପାଞ୍ଚ ଭାଇଙ୍କର ସ୍ୱଭାବ ପାଞ୍ଚଟା, କିନ୍ତୁ ସମସ୍ତେ ମିଶୁଥିଲେ ଗୋଟେ ଗୋଟେ ଜିନିଷ ପାଇଁ, କାହା ପାଇଁ, କୃଷ୍ଣଙ୍କ ସେବା ପାଇଁ ସମସ୍ତେ ଏକ ଥିଲେ। ଆମ ପ୍ରିନ୍ସିପଲଟା ସେ, ନହେଲେ ତ ଆମେ ଏଇ ଧନଟା ପାଇପାରିବାନି ନା। ଭଗବାନଙ୍କର ଭକ୍ତିରେ ଆମେ ନପ୍ରାପ୍ତି ପାଇଲେ, ଏଇ ଯେମିତି ଆଜି କହୁଛନ୍ତି ବରୁଣଦେବ, ମୋତେ ସବୁ ବୃଥା ଲାଗୁଛି, ଦିନ ଆସି ସବୁ ଜିନିଷ ଆମକୁ ବୃଥା ଲାଗିବ। କାରଣ ମନ ମନ ଗୋଟେ ବସ୍ତୁ, ମନଟା ହେଉଛି ଭଗବାନଙ୍କର ନା। ମନ ବହୁତ ଦୁଃଖରେ ତାପିତ ହେଇକି ଆସିଲାଣି, ସିଏ ଖୋଜୁଛି, ତାର ମନ ତାର ଖୋଜୁଛି, କାହା ଖୋଜୁଛି, ସେ ଗୋଟେ ଆନନ୍ଦ ବସ୍ତୁ ଖୋଜୁଛି। ଆନନ୍ଦ ବସ୍ତୁ କିଏ? ଭଗବାନ। ତାଙ୍କ କତି ଯଦି ଯାଇପାରୁନି ତେଣୁ ଆଉ ଆନନ୍ଦ କ'ଣ ପାଇବ ଜଗତରେ? ସେ ଭଗ ପଛରେ ଖୋଜୁଛି। ତ ସିଏ ତ ସିଏ ମନ ମନର କେତେ କାପାସିଟି, ମନ ମନର ଶକ୍ତିଟା କେତେ? ଭଗବାନ କ'ଣ କହିଲେ? ଚଞ୍ଚଳ ମନ କୃଷ୍ଣ ପ୍ରମାଥି ବଲ୍ଲଭମ ଦୃଢ଼ମ, ବହୁତ ଦୃଢ଼ବାନ ନା, ତାର ଡିଟର୍ମିନେସନ ପାରୁ ସେମିତିକା, ସେ ସବୁକିଛି ତେବେ ଗୋଟେ ମଣିଷ ତ ସଂକଳ୍ପ କରୁଛି ମରିଯିବି, ସେ ବିଷ ବିଷ ଖାଇଦେଉଛି, ସେ ଜାଣୁଛି ମାନେ ବିଷଟା କେତେ ପ୍ରତିକ୍ରିୟା ଦେବ, ସେ କେତେ ମନର କେତେ ବଡ଼ ଶକ୍ତି ରହିଛି, ବିଷ ପିଇଦେବି, ପିଇଦେଉଛି, ଫ୍ୟାନରେ ରସି ଲଗେଇ ମରିଯାଉଛି, ମନଟା ଏତେ ବଡ଼ ଦୃଢ଼ବାନ ଜିନିଷ। ଆଉ ତାକୁ ତାକୁ କଣ୍ଟ୍ରୋଲ କରିବା ସେ କେବଳ କୃଷ୍ଣଙ୍କର, ଆଉ ସେ ଖୋଜୁଛି ଗୋଟେ ଜିନିଷ ଆମ ଜୀବନରେ। ଆମେ ଯେ ବୁଢା ହେଇଗଲେ ଯେ ଆମ ମନଟା ସେମିତି ଗୋଟେ କିଛି ଖୋଜିବନି ନା, ନୁହେଁ ମନ ଖୋଜୁଛି କେବଳ ଗୋଟେ ଆନନ୍ଦମୟ ବସ୍ତୁକୁ, କୃଷ୍ଣଙ୍କୁ, ସେଇଟା ସିଏ ପ୍ରାପ୍ତ ହେଇଗଲେ ସେ ଯାଇ ଶାନ୍ତ ରହିବ ନା, ସେ ପ୍ରାପ୍ତ ନହେଲା ପର୍ଯ୍ୟନ୍ତ ସେ ପାଉନି ଯେତେବେଳେ ଖୋଜୁଛି ବିଷୟକୁ, ଆଉ କ'ଣ କରିବ? ୟା ସାର ବନ୍ଧୁ ରଖିବା, ତା ସାଙ୍ଗରେ ବନ୍ଧୁ ରଖିବା, ଏମିତି ବିବାହ ହେବା, ସ୍ତ୍ରୀ ପୁତ୍ର କନ୍ୟା ଧନ, ଆଉ ଭଗବାନ ଜାଣିଛନ୍ତି ନା ଏ ଯିବ କ'ଣ କରିବ, ସେ ତ ମୋତେ ପାଇବା ପାଇଁ ତା ଇଚ୍ଛା କରୁନାହିଁ, ଏ ଜଗତରେ ବଞ୍ଚିବ, ସେଥିପାଇଁ ସେ ସୃଷ୍ଟିକୁ ବି ଛାଡ଼ି ଦେଇଛନ୍ତି, ସେ ବଞ୍ଚିବ କି? କିନ୍ତୁ ଆମେ ଯେତେବେଳେ ଭକ୍ତି ଏଇ ଭକ୍ତି ଜୀବନକୁ ଆସନ୍ତି, ଆମେ ଗୋଟିଏ ଜିନିଷ ଉପଲବ୍ଧି ଆସେ, ଏ ଜନ୍ମରେ ମୋତେ କାହା ପାଖକୁ ଯିବାକୁ ପଡ଼ିବ, କୃଷ୍ଣଙ୍କ ପାଖକୁ ଯିବାକୁ ପଡ଼ିବ, ମୋତେ ଏ ଜଗତ ରହିବାକୁ ପଡ଼ିବନି। ସେଥିପାଇଁ ପ୍ରଭୁବା ସବୁବେଳେ ଗୋଟେ କୁହନ୍ତି, ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ଗୋଟେ ଆଙ୍ଗୁଠି ଦେଖିକି କୁହନ୍ତି ପଳେଇ ଚାଲ, ଏଠୁ ଏଠୁ ଚାଲ, ଆମର ଏଠି ଯିବା ରାସ୍ତା ନା, ଆଉ ଏଠି ବେଡ଼ିଂ ପତ୍ର ଧରିକି ଯିବାର ଅଛି, ଏଠି ପରମାନେଣ୍ଟ ଯୋଜନା କିଛି କରିବାର ନାହିଁ। ସେଇଟା ହେଉଛି ଧନ, ଏ ହରିଣା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନଙ୍କର ନାମ, ଭଗବାନଙ୍କର ସେବା, ଭକ୍ତମାନଙ୍କ ସହିତ ସମ୍ପର୍କ, କାହିଁକି ଆମକୁ ଚେତନାଟାକୁ ଗୋଟେ ସୁସ୍ଥ ସ୍ଥିତିକି ଆଣିବାକୁ ପଡ଼ିବ, ପରେ ଧୀର ଯାକୁ ଗୋଟେ ଧୀର ଚିତ୍ତ ହେଇକି ସବୁବେଳେ କୃଷ୍ଣଙ୍କୁ ସ୍ମରଣ କରିବାକୁ ପଡ଼ିବ। ଆଉ ମୁଣ୍ଡ ମନ ଭିତରେ ଯେମିତି କାହା ପ୍ରତି ଶତ୍ରୁ ମିତ୍ର ସୁଖ ଦୁଃଖ ଅଲଗା କୌଣସି ଚିନ୍ତନଟା ରହିବନି, କାରଣ ସେଇଟା ରହିଲେ ବି କୃଷ୍ଣ ଚେତନା କେମିତି ହେଲା? କୃଷ୍ଣ ଚେତନା ହେଇପାରିବନି, କୃଷ୍ଣ ଜାଣିଦେବେ ନା ୟାର ୟା ପ୍ରତି ଦୋଷ ରହୁଛି, ଭଗବାନ ଖୁସି ହେବେନି, ନ୍ୟାୟ ଅନ୍ୟାୟ ଭଗବାନ ଦେଖିବେନି। ଭଗବାନ ଚାହାନ୍ତି ମୋତେ ହୃଦୟ ଭିତରେ ସେ ରଖୁ, ନ୍ୟାୟ ଅନ୍ୟାୟକୁ ନ ରଖୁ। ଯେଉଁ ଲୋକ ନ୍ୟାୟ ଅନ୍ୟାୟ କଥା କୁହନ୍ତି ସେଟା ବି ଆମ କୃଷ୍ଣ ଚେତନା ଆମେ ଗ୍ରହଣ କରିବୁ, ଇଏ ଭୁଲ କଲା, ସିଏ ଭୁଲ କଲା, ସେ ଠିକ କଲା, ଇଏ କଲା, ସେଟା କେବଳ କୃଷ୍ଣ ଜାଣନ୍ତି, ଆଉ କିଏ ଜାଣନ୍ତି? କାହାର ଦୋଷ କ'ଣ ଅଛି ସେଟା ତୁମେ 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 ଜଜ୍ ନୁହଁ, ଭଗବାନ ଭଗବାନ କେବଳ ହିଁ ଜାଣନ୍ତି କେଉଁ ଜୀବ କ'ଣ ଦୋଷ କରିଛି, ଆଉ ସେଥିପାଇଁ ସେ କ'ଣ କ୍ଷମା ଦେବ କିଏ? ଦୋଷ ଯାହା ପାଖରେ କରିଛି କ୍ଷମା ସେ ଦେବ, ଜୀବ ଦୋଷ କରୁଛି ଭଗବାନଙ୍କ ପାଖରେ, ଯେମିତି ଗୋଟେ ଭକ୍ତ ସେ କିଛି ଭୁଲ କରୁଛି, ତାକୁ ଜାଣିଛନ୍ତି କିଏ ଭଗବାନ? ତାକୁ କ୍ଷମାଟା ସିଏ ଦେଇପାରିବେ, ସେ କେତେବେଳେ ଉଦ୍ଧାର କରିଦେବେ କିଛି 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 କହିହବନି। ଆମର କାହାର ନୀତି ନିୟମ ବିଧି ସେ ଭୁଲ କଲା ଠିକ କଲା, ଇଏ ବି ଆମ ହୃଦୟରେ ପ୍ରାଥମିକ ଅବସ୍ଥାଟା ଆସିବ, କିନ୍ତୁ ଉପରକୁ ଆମେ ଯିବା ସେତେବେଳେ ସେଟା ବି ଆଉ ଦେଖିବା ଆମର, କାରଣ ପ୍ରତ୍ୟେକ ଜୀବ ସେଥିପାଇଁ ଉପର ଉତ୍ତମ ଅଧିକାରୀ ମାନେ କ'ଣ କରନ୍ତି? ସେମାନେ ପ୍ରଚାର କରିପାରିବେନି, ଆଉ ଉତ୍ତମ ଅଧିକାରୀ କାହିଁ ପ୍ରଚାର କରିପାରନ୍ତିନି? ସେ ଦେଖନ୍ତି ସବୁ ଜୀବ ଭଗବାନଙ୍କ ଇଚ୍ଛାରେ କର୍ମ କରୁଛନ୍ତି, ସେ ଯାହା ଭୁଲ କରୁଛି ପ୍ରଭୁତା ହୃଦୟରେ ଅଛନ୍ତି, ଆଉ ଦେଉଛନ୍ତି, ମୁଁ କ'ଣ କହିବି? ଆମକୁ ଆମକୁ ଚେତନାକୁ ବହୁତ ସୁସ୍ଥ ରଖିବାକୁ ପଡ଼ିବ, ଅନ୍ୟମାନେ କ'ଣ କରୁଛନ୍ତି କ'ଣ ନାହିଁ, କିନ୍ତୁ ଆମକୁ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସମସ୍ତ ସାଙ୍ଗରେ କାହିଁକି ରଖିବାକୁ ପଡ଼େ? ବିଶାଖା ବିଶାଖା ହେଉଛନ୍ତି ତୀବ୍ରା ମାନେ କ'ଣ ପ୍ରଖରା, ବିଶାଖା ଭାରି ପ୍ରଖରା, ପ୍ରଖରା ମାନେ କ'ଣ ଷ୍ଟ୍ରିକ୍ଟ ପ୍ରିନ୍ସିପଲ ତାଙ୍କର, ସେ ହେଉଛନ୍ତି ସୁପକ୍ଷା ନୁହେଁ, ହଁ ସେ ବିଷମା, ସେ ରାଧାଣୀଙ୍କ ପକ୍ଷ ନା, ଆଉ ଲଳିତା ଉଭୟ ପକ୍ଷା, ସେ ଭାରି ବାଲାନ୍ସ, କିନ୍ତୁ ରାଧାରାଣୀଙ୍କର ଲଳିତା ବି ଦରକାର, ବିଶାଖା ବି ଦରକାର, କୃଷ୍ଣଙ୍କର ସବୁ ଦରକାର ଥିଲା, ମହାଭାରତ ଯୁଦ୍ଧରେ ଭୀମସେନଙ୍କର ବି ଦରକାର ଥିଲା, ଯୁଧିଷ୍ଠିରଙ୍କ ଦରକାର ଥିଲା, ଅର୍ଜୁନଙ୍କର ଦରକାର ଥିଲା। ଯଦି ଅର୍ଜୁନ ନେଇ କାମ କରିବାର ଥାନ୍ତା ତାହେଲେ ଅର୍ଜୁନ ନେଇ ପଳେଇଥାନ୍ତା, ଏମାନଙ୍କୁ ଡାକିବାର ନଥିଲା, ଅର୍ଜୁନ ସବୁ କରିଦେଇପାରି, ଯୋଉ ଅନୁସରଣକୁ ମାରିବେ ନା ଏ ଭୀମସେନ ଦରକାର, ବାଡ଼େ ବାଡ଼େ ଗୋଟେ ଗୋଟେ ପିଟିବ। ଭଗବାନଙ୍କ ପାଇଁ ସମସ୍ତଙ୍କ ଦରକାର ଅଛି, ତେଣୁ ଆମର ଚେତନାକୁ ଏମିତି ଆମେ ରଖିବା ଦରକାର, ରାଗ ଦ୍ୱେଷ, କାରଣ ସବୁ ଜୀବ ତାର ସଂସ୍କାର ନେଇକି ଆସିଛନ୍ତି। ଆମର ସେବକ ସମ୍ପର୍କ ରଖି ଆମ ଚେତନାଟାକୁ କିଭଳି ବୃଦ୍ଧି କରିବା, ଏବଂ ମନ ଭିତରେ କେବଳ କିଭଳି ଭଗବାନ ମହାପ୍ରଭୁ ଗୁରୁ ଗୌରାଙ୍ଗ ରହିବେ, କୃଷ୍ଣ ରହିବେ, ଆଉ ତାଙ୍କର ସେବା ରହିବ, ଆଉ ନିଜ ଜିନିଷଟାକୁ ବି ଛାଡ଼ିଦେବାକୁ ପଡ଼ିବ ଜଗତରେ। ସୁଖ ଦୁଃଖ ଯାହା ଆସୁଛି ତାଙ୍କ ଇଚ୍ଛାରେ ଚାଲ, ତାହେଲେ ସେଇ ଧନଟା ମିଳିବ। ଯେମିତି ଆଜି କହିଲେ ବରୁଣ ଦେବ, ମୁଁ ଅଧିପତି ହେଇ ମଧ୍ୟ, ରତ୍ନାକର ଅଧିପତି ହେଇ ମଧ୍ୟ ମୁଁ ବୃଥା ଜୀବନ ଯାଇଛି, ଆଜି ମୁଁ ପ୍ରକୃତ ଧନ ପ୍ରାପ୍ତ ହେଲି। ସବୁ ପ୍ରତ୍ୟେକ ଭକ୍ତଙ୍କର ଏଇଟା ଲକ୍ଷ୍ୟ ଆମର, କେମିତି କୃଷ୍ଣଙ୍କୁ ପାଇବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ। ଶ୍ରୀଲ ପ୍ରଭୁପାଦ।